ମନ୍ଦିର ହେଇକି ଅଛି, ମନ୍ଦିର ହେଇକି ରହିଛି, ରେଡି ହେଇକି ଅଛି, ଭଗବାନ କରିକି ରଖିଛନ୍ତି। ଯେମିତି ଏଠି କହୁଛନ୍ତି ଏଇ ଦ୍ରୋଣ କର୍ଣ୍ଣ ଭୀଷ୍ମ ଜୟଦ୍ରଥ ଏମାନେ ସମସ୍ତେ ମରିକିରି ଅଛନ୍ତି, କୁହାହଉଛି କି ମରି ସାରିଛନ୍ତି, କିନ୍ତୁ ତୁମେ କେବଳ ଯୁଦ୍ଧ କର। ସେଭଳିଆ ଏଇ ମନ୍ଦିର ହେଇକି ଅଛି, କିନ୍ତୁ ଆମକୁ କେବଳ ପ୍ରଚାର କରିବାକୁ ପଡ଼ିବ, ସେଥିରେ ଲୋକମାନଙ୍କ ପାଖକୁ ଯିବାକୁ ପଡ଼ିବ ତାଙ୍କ ଇଚ୍ଛା ଅନୁସାରେ, ଯେ ଭକ୍ତମାନେ ବା ପ୍ରଭୁପାଦ ବା ତାଙ୍କର ଯେ ପ୍ରତିନିଧି ସେମାନେ ଇଚ୍ଛା କରୁଛନ୍ତି କ'ଣ ନା ଏଠି ଭଦ୍ରକରେ ଗୋଟେ ମନ୍ଦିର ହଉ। ତେଣୁ ଏଇଟା କୃଷ୍ଣଙ୍କର ଇଚ୍ଛା ଜାଣିବାକୁ ପଡ଼ିବ, ଗୁରୁଦେବଙ୍କର ଇଚ୍ଛା, ବୈଷ୍ଣବମାନଙ୍କର ଇଚ୍ଛା। ଏଠି ପ୍ରଭୁପାଦ ଶେଷରେ କହିଛନ୍ତି ସବୁ ସମାନ, ସବୁ ସମାନ ଇଚ୍ଛା। ତେଣୁ ଆମକୁ ଆମକୁ ପ୍ରତି ସେ ଦୟାଳୁ, ତେଣୁ ଆମକୁ ସେଇଟାର ହାସଲ କରିବାକୁ ପଡ଼ିବ। ଏଇ ଦାୟିତ୍ୱଟା ଆମକୁ ଦେଉଛନ୍ତି, ତୁମେ କେବଳ ବିଜୟ ହାସଲ କର, ସବୁ ବ୍ୟବସ୍ଥା ହେଇକି ଅଛି, ତୁମେ କହିଲେ ଯାଅ କେବଳ ଯୁଦ୍ଧ କର। ତାମାନେ ଆମକୁ ମନ୍ଦିର ପାଇଁ ଲୋକମାନଙ୍କ ପାଖକୁ ଯିବାକୁ ପଡ଼ିବ, ଗଲେ ସେଠି ରେଡ଼ି ହେଇକି ଅଛି, ତାଙ୍କ ପାଖରୁ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ, ତାଙ୍କୁ ପ୍ରଚାର କରିବାକୁ ପଡ଼ିବ, ଏଠି ସେବା ପାଇଁ ତାଙ୍କୁ କହିବାକୁ ପଡ଼ିବ, ତାହେଲେ ଭଗବାନ କୃପା ଆମେ ଲାଭ କରିବା ଏବଂ ସଙ୍ଗେ ସଙ୍ଗେ ସେଟା ସଫଳ ହେବ, ନହେଲେ ସଫଳ ହେବ। ଆମେ ଯଦି କହିବା ନା ଭଗବାନ ସବୁ କରିସାରିକି ରଖିଛନ୍ତି ଆମର ଯିବା ଦରକାର ନାହିଁ, କିନ୍ତୁ ଭଗବାନ ଇଚ୍ଛା କରୁଛନ୍ତି ଆମକୁ ଯିବାକୁ ପଡ଼ିବ, ତାହେଲେ ସେଟା ସମ୍ପୂର୍ଣ୍ଣ ଭାବରେ ହବ। ସେଥିପାଇଁ ଭଗବାନ ଭକ୍ତଙ୍କ ପ୍ରତି ଦୟାଳୁ, ଭଗବାନଙ୍କର ଦୟାଟା ଅନନ୍ତ ସମସ୍ତଙ୍କ ପ୍ରତି। ଭାଗବତରେ ଦ୍ୱିତୀୟ ସ୍କନ୍ଧରେ ସପ୍ତମ ଅଧ୍ୟାୟ 42 ନମ୍ବର ଶ୍ଳୋକରେ କୁହାଯାଇଛି, ଯେଷାଂଶ ଏଷ ଭଗବାନ ଦୟେଦ ଅନନ୍ତ ସର୍ବାତ୍ମନା ଶୀତପଦୁ ଯଦି ନିର୍ଗଲିକମ୍ ତେ ଦୁସ୍ତରା ମତି ତରନ୍ତି ଚ ଦେବ ମାୟାମ ମମାହମ ଇତି ବି ସ୍ୱଶ୍ରୀଗାଳ ଭକ୍ସେ। ସୁନ୍ଦର ଏଇ ଦ୍ୱିତୀୟ ସ୍କନ୍ଧରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ସହିତ ଆଲୋଚନା କରାହେଇଛି, ସେଠି କ'ଣ କୁହାହେଇଛି ନା ଯେଷାଂଶ ଏଷ ଭଗବାନ ଦୟେଦ ଅନନ୍ତ, ଭଗବାନଙ୍କର ଦୟା ଭକ୍ତମାନଙ୍କ ପ୍ରତି ଅନନ୍ତ ରହିଛି, ଅନନ୍ତ ଦୟା। କିନ୍ତୁ କେଉଁମାନେ ଗ୍ରହଣ କରିପାରିବେ, ଯଦି ନିର୍ଗଲିକମ୍ ଯେଉଁମାନେ ନିଷ୍କପଟରେ ରହିଛନ୍ତି ଭଗବାନଙ୍କ ସେବା କରୁଛନ୍ତି, ନିଷ୍କପଟରେ ତାଙ୍କର କୌଣସି ଛଳ ଚାତୁରୀ ନାହିଁ, ନିଷ୍କପଟ ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି ନିଷ୍କପଟରେ, ସେମାନେ ହିଁ ଭଗବାନଙ୍କର ଦୟାର ପାତ୍ର। ସେଥିପାଇଁ ସେଠି କୁହାହଉଛି ଯେ ଯେଷାଂଶ ଏଷ ଭଗବାନ ଦୟେଦ ଅନନ୍ତ ସର୍ବାତ୍ମନା ଯଦି ନିର୍ଗଲିକମ୍, ସମ୍ପୂର୍ଣ୍ଣ ଭାବରେ ଯେଉଁମାନେ ଶରଣାଗତ ହେଇଛନ୍ତି, ଶରଣାଗତ ମାନେ ନିଜ ଇଚ୍ଛାରେ ଚାଲିଛନ୍ତି, ଆମେ ସମସ୍ତେ ନିଜ ଇଚ୍ଛାରେ ଚାଲୁ, କିନ୍ତୁ ଶରଣାଗତ ମାନେ ଭଗବାନ ଏବଂ ତାଙ୍କ ଭକ୍ତ ଇଚ୍ଛାରେ ଆମକୁ ଚାଲିବାକୁ ପଡ଼ିବ, ସବୁ ରେଡ଼ି ହେଇକରି ସେତେବେଳେ ଆମେ ତାଙ୍କର ଦୟା ପାଇବା। ଆମେ ଦୟାଟା ପାଉନୁ କାହିଁକି, ଭଗବାନଙ୍କର କୃପାଟା ମିଳୁନି କାହିଁକି ଆମ ପ୍ରତି ନା, ଏଇଠି କୁହାହେଇଛି ଯେ ଆମେ ନିଷ୍କପଟ ନୁହେଁ, ଆମେ ମଧ୍ୟରେ କିଛି ଭିତରେ କିଛି ଆଉ ବାହାରେ କିଛି ରହିଛି, ସେଟା କୁହାହେଉଛି କପଟ। କପଟ ମାନେ କ'ଣ ନା ଭଗବତ ଭକ୍ତିର ଉନ୍ନତି ବ୍ୟତିରେକେ ଅନ୍ୟ କୌଣସି ଆକାଂକ୍ଷା ରହିଛି, ଭକ୍ତିର ଉନ୍ନତି ଆମେ କରିବା ପାଇଁ ଚାହୁଁନୁ, କିନ୍ତୁ ବାହାରେ ଲୋକଙ୍କୁ ଦେଖୁଛୁ ଯେ ଆମେ ଭକ୍ତ, କିନ୍ତୁ ଭକ୍ତିର ଉନ୍ନୟନ କେମିତି ହେବ ସେଟା ଗୁରୁ ବୈଷ୍ଣବମାନେ ଶିକ୍ଷା ଦେଉଛନ୍ତି, ସେଇ ବିଷୟ ପ୍ରତି ଆମର ବିଶ୍ୱାସ ନାହିଁ, ନିଷ୍ଠା ନାହିଁ, ତେଣୁ ଆମେ ଭକ୍ତିର ଉନ୍ନତି କରିପାରୁନୁ। ସେଇ ଜିନିଷ ପ୍ରତି ଆମକୁ ନିଷ୍ଠା କରିବାକୁ ପଡ଼ିବ, ବିଶ୍ୱାସ କରିବାକୁ ପଡ଼ିବ, ତାହେଲେ ନା ମୁଁ କେବଳ ଯେ ଦୀକ୍ଷା ଗ୍ରହଣ କରିଛି ବା ଏଇ ଆନ୍ତର୍ଜାତିକ କୃଷ୍ଣ ଭାବନାନ୍ୱିତ ସଂଘ ମନ୍ଦିର ଯୋଗଦାନ କରିଛି କ'ଣ ପାଇଁ ନା ମୁଁ ଭଗବାନଙ୍କର ସେବା କରିବି, ଗୁରୁ ବୈଷ୍ଣବମାନଙ୍କର ଆଦେଶକୁ ପାଳନ କରିବି, କିନ୍ତୁ ମୋ ମଧ୍ୟରେ ଯଦି ବାହାରେ ସେଟା ଥିବ ଆଉ ଭିତରେ ଯଦି ଅନ୍ୟ ଜିନିଷ ଥିବ ତାହେଲେ କୌଣସି ଦିନ ଫୁଲଫିଲ୍ ହେବନି, ଆମେ କୌଣସି ଦିନ ଆନନ୍ଦ ପାଇବାନି, କାହିଁକିନା ଭଗବାନ ହେଉଛନ୍ତି ଆନନ୍ଦମୟ ଅଭ୍ୟାସ, ତାଙ୍କ ସହିତ ସମ୍ପୃକ୍ତ ହେଲେ ନିଷ୍କପଟରେ, ସେ କହିଲେ ନିଷ୍କପଟରେ ଯଦି ମୋର ଶରଣାଗତ ହୁଅ, ମୋର ସେବା କର ଭକ୍ତି ମାଧ୍ୟମରେ, ତାହେଲେ ତୁମେ ମୋର କୃପା ପାଇବ। କେତେ କୃପା ପାଇବ? ହେଉଛି ଅନନ୍ତ କୃପା, ମାନେ ଭଗବାନଙ୍କର ଅନନ୍ତ ଦୟା ଆମେ ପାଇବା। ଆଉ ଯେଉଁମାନେ ଦେହାତ୍ମ ବୁଦ୍ଧିରେ ରହିଛନ୍ତି, ବାହାରେ ଦେଖିବେ ଆଉ ଭିତରେ ଆଉ ଗୋଟେ ରହିବ, ତ ସେଠି କହୁଛନ୍ତି ଯେ ଯେମାନେ ତେ ଦୁସ୍ତରାମତି ତରନ୍ତିଚ ଦେବ ମାୟାମ ମମାହମ ଇତିଭି ସ୍ୱଶ୍ରୀଗାଲ ଭକ୍ସି। ଏଇ ଦେହ, ଦେହ ପ୍ରତି ଯେଉଁମାନଙ୍କର ଆତ୍ମବୁଦ୍ଧି ରହିବ, ଯେଉଁ ଦେହଟା କି ଏକଦିନ କୁକୁର ଶ୍ରୀଗାଳ ମାନେ ଭକ୍ଷଣ କରିବେ, ଯେତେବେଳେ ଆମର ଆତ୍ମା ଚାଲିଯିବ, ଦେହଟାକୁ ଆମେ ଫିଙ୍ଗିଦେବୁ, ସେତେବେଳେ କୁକୁର ଶିଆଳ ଖାଇବେ। ସେଇଟା ଯେଉଁମାନେ ପ୍ରକୃତ ଭକ୍ତ ସେମାନେ ଏଇ ଜିନିଷଟାକୁ ଉପଲବ୍ଧି କରନ୍ତି ଯେ ନା ଏକଦିନ ଏଇ ଦେହଟା କୁକୁର ଶିଆଳ ଭକ୍ଷଣ ହେବ। ଆମେ ଏଠାକୁ ପ୍ରାକ୍ଟିକାଲ ହେବା ଦରକାର, ବାସ୍ତବରେ ଜାଣିବା ଦରକାର ଯେ ଯଦି କୌଣସି ରାସ୍ତାରେ ଆକ୍ସିଡେଣ୍ଟ ହେଇଛି, ସେଠି ପଡ଼ିଛି, ସେତେବେଳେ କୁକୁରମାନେ ଟାଣି ଟାଣିକି ନେଉଛନ୍ତି କି ନାହିଁ ଆମେ ଦେଖୁଛେ। କିନ୍ତୁ ଆମକୁ ଏଇଟା ବାସ୍ତବ ଜିନିଷ, ଶାସ୍ତ୍ରର କଥାରେ ଯେ ବାସ୍ତବ ବିଜ୍ଞାନ ଓ ତାହେଲେ ସତ, ତ ତାହେଲେ ମୋ ଶରୀରଟା ଯଦି ଆକ୍ସିଡେଣ୍ଟ ହେଇକି ପଡ଼େ, ତାହେଲେ ହୁଏତ ପୋଡ଼ି ଦିଆ ହେବ, ବା କେତେବେଳେ କୁକୁର ଶିଗାଳମାନେ ମୋତେ ଟାଣି ଟାଣିକି ନେଇଯିବେ, ତାହେଲେ ମୋ ଶରୀର ଏଇଭଳିଆ ଅବସ୍ଥା ହେବ। ଏଗୁଡ଼ିକ ମଣିଷ ଜୀବନରେ ଉପଲବ୍ଧି କରିବା ଦରକାର। ଆମେ ଭକ୍ତି ଜୀବନକୁ ଆସିବାର ଉଦ୍ଦେଶ୍ୟ, ମନ୍ଦିରକୁ ଆସିବାର ଉଦ୍ଦେଶ୍ୟ, ସାଧୁସଂଗ କରିବାର ଉଦ୍ଦେଶ୍ୟ, ଏଗୁଡ଼ିକ ଉପଲବ୍ଧି କରିବା, ଗୀତା ଭାଗବତର ଶିକ୍ଷାକୁ ବାସ୍ତବରେ ବିଚାର କରିବା। ସାଧୁମାନେ ଏଇ କଥା କହୁଛନ୍ତି, ଏଇଟା ତ ସତ ଜିନିଷ ଯେ ଗୋଟିଏ ଦିନ ମୋର ଏଇଭଳିଆ ହେଇଯିବ, ତ ଆମେ ସେଇ ଦେହଟାକୁ ସୁନ୍ଦର ଗଠନ କରିବା ପାଇଁ, ସୁନ୍ଦର ଚାକଚିକ୍ୟ କରିବା ପାଇଁ କେତେ ସବୁ ବ୍ୟବସ୍ଥା କରୁଛେ। ସେଟା ଯଦି ଆମେ କୃଷ୍ଣଙ୍କର ବ୍ୟବସ୍ଥା ଅନୁସାରେ କରିବୁ, ଆମର ଶରୀର କେମିତି ରକ୍ଷା ହେବ, କୃଷ୍ଣଙ୍କର ବ୍ୟବସ୍ଥା ଅନୁସାରେ କରିବା ଦରକାର। କୃଷ୍ଣ ସବୁ ବ୍ୟବସ୍ଥା କରିକି ରଖିଛନ୍ତି, ପାଣି ରଖିଛନ୍ତି, ଖାଦ୍ୟ ରଖିଛନ୍ତି, ପବନ ରଖିଛନ୍ତି, ସବୁ ବ୍ୟବସ୍ଥା କରିକି ରଖିଛନ୍ତି। ଆମର ଏଇ ଶରୀରଟା କେମିତି ସୁନ୍ଦର ଭାବରେ ପରିଚାଳିତ ହେବ ରଖିଛନ୍ତି କି ନା ନାହିଁ, ରଖିଛନ୍ତି, ଖାଦ୍ୟ ଶସ୍ୟ ସବୁ ରଖିଛନ୍ତି। କିନ୍ତୁ ସେ କହୁଛନ୍ତି ଏସବୁ ବ୍ୟବସ୍ଥା ଅଛି, କିନ୍ତୁ ଆମକୁ ସେ ଏତେ ଦୟା ହେଲା ତ ଏସବୁ ବ୍ୟବସ୍ଥା କରିକି ରଖିଦେଇଛନ୍ତି। ଭକ୍ତମାନଙ୍କ ପ୍ରତି ତାଙ୍କର ଏତେ ଦୟା, ସେ କରିକି ରଖିଛନ୍ତି, କିନ୍ତୁ ଆମେ ଯଦି ତାଙ୍କ ଇଚ୍ଛା ଅନୁସାରେ ଏଗୁଡ଼ିକ ବ୍ୟବହାର କରିବା, ଆମେ ଯଦି ଖାଦ୍ୟ ରହିଛି ଭଗବାନ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମେ ଯଦି ଖାଦ୍ୟ ସ୍ୱତନ୍ତ୍ର ଭାବରେ ନିଜେ ଗ୍ରହଣ କରିବା, ତାହେଲେ କ'ଣ ହେବ? ମୁଁ ସେ ତାକୁ କହୁଥିଲି, ତ ନା କ'ଣ ଆଲୋକ, ତ ଆଲୋକକୁ ମୁଁ କହୁଥିଲି ଯେ ଦେଖ ଯେ ସବୁ ଭଗବାନଙ୍କ ଇଚ୍ଛା ଅନୁସାରେ ତୁମ ମା ରାନ୍ଧୁଛନ୍ତି ନିରାମିଷ, ନା ନିରାମିଷ ଖାଇଥିବ, ଭଗବାନଙ୍କ ଇଚ୍ଛାରେ ଆମେ ନିରାମିଷ ରାନ୍ଧୁଛେ, ତ ନିରାମିଷ ରାନ୍ଧୁଛ କେତେ ସମୟ ଲାଗୁଛ? ତାହେଲେ 2 ଘଣ୍ଟା। ତାହେଲେ ଭଗବାନଙ୍କ ଇଚ୍ଛା କ'ଣ? ନା ତୁମେ ମୋତେ ନିବେଦନ କରି ଖାଅ, ତାଙ୍କର ଇଚ୍ଛା ଏଟା, ସେ ଶାଗ ସବ୍ଜି ଦେଲେ ଆମକୁ ଦୟା କରିକିରି, ଆଉ ତାଙ୍କ ଇଚ୍ଛା ଅନୁସାରେ ଆମକୁ ଗ୍ରହଣ କରିବାକୁ ପଡ଼ିବ। ସେ କହୁଛନ୍ତି ନା ତୁମେ ଏଟାକୁ ନିବେଦନ କର, ତ ତୁମ ମା 2 ଘଣ୍ଟା ରାନ୍ଧୁଛନ୍ତି, କିନ୍ତୁ 10 ମିନିଟ୍ ଭଗବାନଙ୍କୁ ଜଣାନ୍ତୁ, ତାହେଲେ କ'ଣ ହେଲା? ସେଟା ଭଗବାନଙ୍କ ଇଚ୍ଛାରେ ଆମେ ଚାଲିଲୁ, ତାହେଲେ ଆମେ ଦୁଃଖ ପାଇବୁ, କଷ୍ଟ ପାଇବୁ। ଆମେ କାହିଁକି କେବେଳେ କେତେବେଳେ ଗରିବ ଘରେ, କେତେବେଳେ ଧନୀ ଘରେ, କେତେବେଳେ ବ୍ରାହ୍ମଣ ପରିବାରରେ, କେତେବେଳେ ମୁଚି ପରିବାରରେ, କ'ଣ ପାଇଁ? ଆମେ ଭଗବାନଙ୍କର ଇଚ୍ଛା ଅନୁସାରେ ତାଙ୍କର ବ୍ୟବସ୍ଥାଟାକୁ ଗ୍ରହଣ କରୁନୁ, ନିଜ ଇଚ୍ଛାରେ ଯଦି ଗ୍ରହଣ କରିବୁ ସେତେବେଳେ ଏଇଭଳିଆ ଚକ୍ର ହେବ। ତ ସେଟା ଏଥିପାଇଁ ପ୍ରଭୁପାଦ ଏସବୁ ତାତ୍ପର୍ଯ୍ୟ ବର୍ଜନା କରିଛନ୍ତି, ସେ ତାତ୍ପର୍ଯ୍ୟ ଗୁଡ଼ିକ ଆମକୁ ଉପଲବ୍ଧି କରିବାକୁ ପଡ଼ିବ। ଆମେ ଯଦି 2 ଘଣ୍ଟା ରାନ୍ଧିବା, ତ ସେଟା ଯଦି କୃଷ୍ଣଙ୍କ ଇଚ୍ଛା ଅନୁସାରେ ଆମେ ସେ କହିଲେ ମୋତେ ଦେଲେ ମୁଁ ଗ୍ରହଣ କରିବି, ତାହେଲେ ସେଟା ପବିତ୍ର ହେବ, ସେଟା ପାପରୁ ମୁକ୍ତ ହେବ। ଆଉ ତୁମେ ଯଦି ଗ୍ରହଣ କରିବ ଆଉ ଚୁର ହେବନି, ଆଉ ପାପ ବି ତୁମକୁ ଭକ୍ଷଣ କରିବନି, ଆଉ ତାହେଲେ ତୁମକୁ ବାରମ୍ବାର ଦ୍ୱନ୍ଦ୍ୱରେ ପଡ଼ିବାକୁ ପଡ଼ିବନି। ଆମେ ଦ୍ୱନ୍ଦ୍ୱରେ ପଡ଼ୁଛୁ କାହିଁକି? ପାପ କର୍ମ କରୁଛୁ। ଭଗବତ ଗୀତାରେ କୃଷ୍ଣ 7 ନମ୍ବର ଅଧ୍ୟାୟ 28 ନମ୍ବର ଶ୍ଳୋକରେ କହିଛନ୍ତି, କ'ଣ କହିଛନ୍ତି? यशां तु अंतगतम पापम जनानं पुण्यकर्मानं ते द्वंद्वमोह निर्मक्तं भजन्ते मां दृढ़व्रता। जे संपूर्ण पापकर्मरु मुक्त न हेले जणे द्वंद्वरु मुक्त हो पारे ना। आम समस्त द्वंद्वरे रहिछे, द्वंद्वरे अछि ड्युअलिटी, द्वैत भाव आम मानक मध्ये अछि, परस्पर मध्ये अछि द्वैत भाव। तो एगुड़ी आसवार कारण कौन से जड़े बुझ कृष्ण कहते तुम्हें जदि पापकर्म मुक्त हब तेल द्वंद्वर मुक्त हब, तुम्हें जब पुण्यकर्म कर तुम्हें ये द्वंद्व मोहर मुक्त हब, पापकर्म मुक्त हब पुण्यकर्म द्वारा। द्वंद्व मोहर मुक्त हबार प्रथम उपाय हूँ आमको पुण्यकर्म करा पड़ो। से पुण्यकर्म कौन प्रभुपाद भागवतर प्रथम स्कंदर गोटे श्लोक अच्छे, प्रथम स्कंद द्वितीय अध्याय सिन्नत्वा सकथा कृष्ण पुण्य श्रवण कीर्तन कहना भागवत अच्छे सकथा कृष्ण पुण्य श्रवण कीर्तन। प्रभुपाद बार बार ये लेक्चर कहते भक्त मैंने जदि साधुसंगे साधुसंग मैंने पुण्य एवं भगवत भक्त संगे हरिनाम जप करवा गोटे पुण्य, भक्त संगे नृत्य करवा परिक्रमा करवा ठाकुर को दर्शन करवा तांक कथा श्रवण करवा स्वकथा पुण्य श्रवण कीर्तन युद्ध आम यहाँ हूँ सब पुण्य। कि जगत गोटे पुण्य अच्छे, जगत लोक मैंने पुण्यकर्म करते लोक मान भात डाली वितरण करते वैदिक कर्मकांड अनुसार ये भी पुण्य। से पुण्य भगवान भगवान प्रसाद वितरण करवा जे पुण्य, आर एमती भात डाली वितरण करवा जे दान कर पुण्य दान कर पुण्य। कि आकांक्षा रही से मैंने खाई पार ना मुदेवी तक कर्मकांड फेसवा पड़े से खुद सावधान होगा पड़े। आमको प्रकृत पुण्य सीटा भगवान सहित युक्त कर प्रसाद वितरण करवा एवं आम भक्त मान सहित हरिनाम करवा, भक्त मान सहित प्रसाद सेवा करवा, भक्त मान सहित परिक्रमा करवा। ये सब व्यवस्था आचार्य मैंने करल प्रभुपाद ये समस्त जिनस कर आम महापुर नगदी परिक्रमा होती पुरी में श्रीक्षेत्र परिक्रमा हो कहीं उद्देश्य कौन ना एक साथ बहु लोक ये पुण्य कृष्ण सम्बन्ध युक्त जिनस दिहब पुण्य लाभ करेंगे एक साथ लोक पुण्य ग्रहण करें पापुर मुक्त हे से द्वंद्व मुक्त हे ताले पाप पुण्य बड़जागत पाप एवं द्वंद्व द्वैत भाव मुक्त हेल्ले कौन हम ना से भगवान को आराधना करें भगवान का आराधना द्वारा भक्ति द्वारा जन्म मृत्यु चक्र मुक्त हो पारे। आमको संपूर्ण भाव निष्कपट भगवत आराधना करा पड़े, केवल आम मंदिर को आसिले हेनी मंदिर सहित संपृक्त रही हेनी आमर मनोवृत्ति सकाल बेला दोपहर मुझे कहती केत प्रकार मनोवृत्ति कहती मन स्तर के मन रखार भक्त दोपहर क्या मैंने शुणुले आपर थी केत प्रकार मनोवृत्ति कहते मन पांच प्रकार। प्रथम धाप कौन कही कहीं प्रभुपात कहते आमर कृष्ण भावनार अग्रगति आम मनोवृत्ति निर्भर कर आम मनोवृत्ति निर्भर कर कृष्ण भक्ति उन्नति कर प्रथम स्तर कौन कह समस्त मध्य खराब एवं भल गुण अच्छे कि केवल से भक्तर खराबटा को देखु भल एवं मंद रही कि खराबटा को देखु यटार आम कौन दिन उन्नति कहीं से खराबटा देखले मो मध्य से खराबटा प्रवेश करें ओडिया कहे जे पांचे परमंद तामंद पांचती गोविंद कहे मंद पांचिले मोर मंद भी गोविंद पांचिले तेनालीटा सावधान होगा प्रिय। आम सब अन्नर मंद को खाली चिंता करे यहाँ मधे कि तार भल गुण अच्छे देखुना ये आम अनेक भक्त बस କାହା ମଧ୍ୟରେ କ'ଣ ଅଛି ଆମେ ଜାଣିଛୁ, କି କେତେଟା କ'ଣ ଭଗବାନଙ୍କୁ ସେବା କରୁଛି ଆମେ ଜାଣିଛୁ, କିନ୍ତୁ ଆମେ ସେଟା ଜାଣିନୁ, କି କେତେ ସୁନ୍ଦର ଭଗବତ ଭକ୍ତି ତାର ମଧ୍ୟରେ କରୁଛି ସେଟା ମୁଁ ଜାଣିନୁ, କିନ୍ତୁ ଆମେ ତାର ମଧ୍ୟରେ ଯେ ଦୋଷଟାକୁ କେବଳ ଆଖିରେ ଦେଖୁଛେ, ତା ମଧ୍ୟରେ ଯେ ସେ କେତେ ସୁନ୍ଦର ଜପ କରୁଛି, ମନ୍ଦିରରେ ପରିଷ୍କାର କରୁଛି, ରାନ୍ଧଣା କରୁଛି, ଏ ସମସ୍ତ ଜିନିଷ ଅଛି, କିନ୍ତୁ ଆମେ ସେଟାକୁ ନେଉନୁ, ଆମେ ସେଠି ତା ଦୋଷଟାକୁ ଦେଖୁଛେ। ଏଇଟା ଗୋଟିଏ ସ୍ତର, ଆମ ମନବୃତ୍ତିର ଗୋଟିଏ ସ୍ତର, ଏଇଟାରୁ ଆମକୁ ମୁକ୍ତ ହେବାକୁ ପଡ଼ିବ ଆସ୍ତେ ଆସ୍ତେ। ତ ଦ୍ୱିତୀୟ ସ୍ତରରେ କ'ଣ, ଭକ୍ତର ମନ୍ଦ ଏବଂ ଖରାପ ଗୁଣ ରହିଛି, କିନ୍ତୁ ସେଟା ଆମେ କ'ଣ କରୁଛେ, କ'ଣ ଦେଖୁଛେ, ଭଲ ମନ୍ଦ ଦୁଇଟା ଗୁଣ ରହିଛି ଦ୍ୱିତୀୟ ସ୍ତରରେ, ଆମେ କ'ଣଟା ନେଉଛେ ନା ଖରାପଟା ଦେଖ, ଭଲ ଅଛି କିନ୍ତୁ ଆମେ କହୁଛେ ନା ତୁମର ଭଲ ଗୁଣ ଅଛି, କିନ୍ତୁ ଭଲ ଗୁଣ ରହିଲେ ଭଲଟାକୁ ଦେଖୁଛେ କିନ୍ତୁ ଭଲଟାକୁ କହୁନି, ପ୍ରାଧାନ୍ୟ ଦେଉଛେ କ'ଣଟାକୁ, ଭଲ ଗୁଣ ମାନେ ପ୍ରଥମରେ ଆମେ କେବଳ ଖରାପ ଦେଖୁଛେ, ଭଲଟା ଆମ ଆଖିରେ ପଡ଼ୁନି, କିନ୍ତୁ ଦ୍ୱିତୀୟ ସ୍ତରରେ ଆମେ ଦେଖୁଛେ ଏ ସେ ଭଲ ଜିନିଷ କରୁଛି, କିନ୍ତୁ ସେଟା ଆମେ ବେଶୀ ତାର ଖରାପଟାକୁ ଦେଖୁଛେ ଦ୍ୱିତୀୟ ସ୍ତରରେ, ଖାଲି ଖରାପଟାକୁ ଦେଖୁଛେ। ଆଉ ତୃତୀୟ ସ୍ତରରେ ଭକ୍ତର ଭଲ ଗୁଣ ବି ଦେଖୁଛେ ଖରାପ ଗୁଣ ବି ଦେଖୁଛେ। ମୁଁ ଉଦାହରଣ ଦେଉଥିଲି, କ'ଣ ତାର ମନେ ଅଛି, ରାନ୍ଧିବାଟା ଯେ ଦିନେ ରାନ୍ଧିଲେ ସବ୍ଜିଟାକୁ ସୁନ୍ଦର ହେଇଛି, ଆଜି ତୁମର ରାନ୍ଧଣାଟା ଖୁବ ଭଲ ହେଇଛି, ତାହେଲେ ଭଲ ଗୁଣ ରାନ୍ଧିବା, ତାର ପର ଦିନ ରାନ୍ଧଣାଟା ଖରାପ ହେଇଛି, ଆମେ କ'ଣ କହୁଛେ ଭଲ ରାନ୍ଧୁନ ତୁମେ, ତ ଖରାପଟାକୁ ଦେଖୁଛେ। ତ ଏଗୁଡ଼ିକ ତୃତୀୟ ଷ୍ଟେପରେ ଆମେ ଦେଖୁଛେ। ତ ଚତୁର୍ଥ ଷ୍ଟେପରେ କ'ଣ, ଯେ ବାରମ୍ବାର ଶିଖିବାକୁ ପଡ଼ିବ, କାହିଁକି ଆମର ଭକ୍ତି ଜୀବନରେ ଉନ୍ନତି କରିବାକୁ ହେଲେ ଏଇ ଜିନିଷକୁ ମାନେ ବାରମ୍ବାର ମନେ କରିବାକୁ ପଡ଼ିବ ସବୁ ସମୟ ପ୍ରତିଦିନ। ମୁଁ ଦୁଇ ତିନି ଦିନ ଧରି କହୁଛି ବାରମ୍ବାର ମନେ ରଖିବା ପାଇଁ ଭକ୍ତମାନଙ୍କୁ, ଏଠି ତ ଶୁଣିଛ ଦୁଃଖରେ କିନ୍ତୁ କେହି ମନେ ରଖିନି, ସେଟାକୁ ଆମେ ମନେ ରଖିକିରି ବିଚାର କରିବାକୁ ପଡ଼ିବ, ମୁଁ କ'ଣ କରୁଛି, ମୁଁ ଏଇ ଭକ୍ତଙ୍କର ଏତେ ଜିନିଷ ଅଛି ମୁଁ ଦେଖୁନି, ଖାଲି ତାର ଦୁଷ୍ଟଟାକୁ ଦେଖିକିରି ଲୋକମାନେ ଅନ୍ୟ ଭକ୍ତମାନଙ୍କ ପାଖରେ ଛଡ଼ଉଛି, ନା ଏ ଏମିତି କରେ ସେମିତି କରେ, ତା ଦ୍ୱାରା କ'ଣ ହେଉଛି, ସେ ଭକ୍ତଟା ରହିବ କୁହନ୍ତୁ, ରହିବ କୌଣସି ଦିନ ମନ୍ଦିର ରହିବନି। ତ ଦେଖ ଆମେ ସମସ୍ତେ ପରିଚାଳନା କରୁଛୁ, ତ ଆମେ ସମସ୍ତେ ଆମ ଅଥରିଟି ପାଖରୁ କ'ଣ ଚାହୁଁ, କ'ଣ ଚାହୁଁ, ଅଥରିଟି ମୋର ସବୁ ଭଲ କୁହନ୍ତୁ, ହଁ କି ନା, ଆମେ ସମସ୍ତେ ଚାହୁଁ କି ନା, ସମସ୍ତେ ଚାହୁଁ ଯେ ମୋ ଅଥରିଟି ମୁଁ ତାଙ୍କ ଆଣ୍ଡରେ ସେବା କରୁଛି, ସେ ସବୁସମୟ ମୋର ଭଲଟା କୁହନ୍ତୁ, ଏଇଟା ଆମେ ଚାହୁଁ କି ନା, କିନ୍ତୁ ଆମକୁ ଯେତେବେଳେ ଦାୟିତ୍ୱ ଦିଆହବ, ଆମ ଆଣ୍ଡରେ ଦୁଇ ଚାରି ଜଣଙ୍କୁ ଦିଆହେଲା ପଚାର ଯାଅ ତୁମେ ଦେଖ, ସେତେବେଳେ ଆପଣଙ୍କ ଆଣ୍ଡରେ ଯେଉଁମାନେ ରହିଛନ୍ତି ସେମାନେ କ'ଣ ଚାହାନ୍ତି, ଆପଣଙ୍କ ପାଖରୁ ଭଲଟା ଚାହିଁବି କି ନାହିଁ, ହଁ କି ନା, ହେଲେ ଆମେ କେବଳ ଅଥରିଟି ପାଖରୁ ଚାହୁଁଛେ, ଆର ମୋ ତଳେ ଯେଉଁମାନେ ମୋତେ ଦାୟିତ୍ୱ ଦିଆହେଲା ସେମାନେ ବି ଭଲ ଚାହିଁବେ, ହେଲେ ଆମକୁ କେମିତି ହେବାକୁ ପଡ଼ିବ, କେମିତି ହେବାକୁ ପଡ଼ିବ, ମୁଁ ଯେମିତି ଆଶା କରୁଛି ମୋ ଅଥରିଟି ପାଖରୁ ମୋତେ ଦାୟିତ୍ୱ ଦିଆହେଲା ସେମାନେ ବି ଆଶା କରିବେ ମୋ ପାଖରୁ, ହେଲେ ମୋତେ ବି ସେଠି ହେବାକୁ ପଡ଼ିବ, ତେଣୁ ପରସ୍ପରଙ୍କୁ ଏଇଭଳିଆ ଆମକୁ ଠିକ୍ ହେବାକୁ ପଡ଼ିବ, ଆଉ ନହେଲେ ଆମେ ଖାଲି ଆଶା କରିବା ଆଉ ମୋତେ ଦାୟିତ୍ୱ ଦିଆହେଲା ସେମାନଙ୍କୁ ମୁଁ ଖାଲି ଚେଷ୍ଟା ଇଜ୍ କରିବି, ସେମାନେ ତାଙ୍କର ଭଲ ଗୁଣ ଗାଇବିନି କହିବେନି, ଆଉ ମୁଁ ଖାଲି ଚାହିଁବି, ତାହେଲେ ହେବନି, ମୁଁ ଯେମିତି ଆଶା କରୁଛି ମୋତେ ଦାୟିତ୍ୱ ଦିଆହେଲା ମୋ ଆଣ୍ଡର ରହିଥିବା ଲୋକ ସେମାନେ ବି ସେମିତି ଆଶା କରିବେ, ତେଣୁ ମୋତେ ଦୁଇଟା ଜିନିଷଟାକୁ ବୁଝିବାକୁ ପଡ଼ିବ, ସେମାନଙ୍କୁ ମୋତେ ବି ତାଙ୍କର ଭଲ ଗୁଣ କହିବାକୁ ପଡ଼ିବ, ତେବେ କ'ଣ ହେବ, ପରସ୍ପର ମଧ୍ୟରେ କ'ଣ ହେବ, ଆସ୍ତେ ଆସ୍ତେ ଉନ୍ନତି ହେବ, ନହେଲେ ଉନ୍ନତି ହେବନି। ସେଇଭଳିଆ ଚତୁର୍ଥ ଧାପ, ଚତୁର୍ଥ ଧାପଟା କ'ଣ ନା, ଭଲ ମନ୍ଦ ଦୁଇଟା ରହିଛି, ଭକ୍ତ ସବୁ ସମୟ ତାର ଭଲଟାକୁ ଚିନ୍ତା କରେ, ଯେ ଆମେ କହୁଛୁ ଗୁରୁ ମହାରାଜ ବାରମ୍ବାର ଆମ ଗୀତା କ୍ଲାସ ବା ଦ୍ୱୀପରେ ସକାଳେ ଭାଗବତ କ୍ଲାସରେ କେତେବେଳେ ଇଷ୍ଟଗୋଷ୍ଠୀରେ ଏଇ ଜିନିଷ ଗୁଡ଼ିକ କହିଛନ୍ତି, ସବୁ ସମୟ ତୁମେ ଅନ୍ୟ ଭକ୍ତର ଗୁଣକୁ ଚେଷ୍ଟା କର, ଏଇ ସ୍ତରକୁ ଆସିବା ପାଇଁ ଚେଷ୍ଟା କର, ମାନେ ଏଇ ସ୍ତରକୁ ଆସିପାରିଲେ ତୁମର ଜପ ଠିକ୍ ହେଉଛି ଜାଣିପାରିବ, ଆଉ ତୁମେ ଜପ କରିପାରୁଛ, ଆମେ ହୁଏତ ବାହାରେ ଟାଣି ଟାଣିକି ଯାଉଛେ, ତେଣୁ ଆମେ ସବୁ ଦୋଷ ଦେଖୁଛୁ ମାନେ ଆମର ଜପ ଠିକ ହେଉନି, ବୁଝିପାରୁଛୁ? ତେଣୁ ଆମକୁ ଜପ ଭଲ କରିକି କରିବାକୁ ପଡ଼ିବ, ତାହାକୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଏଠି ଯଦି କୁହାହେଲା ଭଗବାନ ସବୁ ବ୍ୟବସ୍ଥା କରିକି ରଖିଛନ୍ତି, ଗୁରୁଦେବ ସେଇ ଜିନିଷଟାକୁ ବ୍ୟବସ୍ଥା କରିକି କହିଦେଇଛନ୍ତି, ତେଣୁ ଆମକୁ କ'ଣ କରିବାକୁ ପଡ଼ିବ? ସେଟାକୁ ସେ ଦୟା କରିକି ରଖିଛନ୍ତି। ତେଣୁ ଦେଖ ଆମେ ମନ୍ଦିରକୁ ଆସିଛେ, ତ ଆମର ବୈଷ୍ଣବ ମାନେ ଯେଉଁମାନେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ସେମାନେ କେତେ ଦୟାଳୁ ଦେଖନ୍ତୁ ଭଗବାନଙ୍କ ଭଳିଆ। ଆମକୁ ଏଇଭଳିଆ ବୁଝିବାକୁ ପଡ଼ିବ ଯେ ଭଗବାନ କେତେ ଦୟାଳୁ ପାଣି ଦେଉଛନ୍ତି, ଆମର କେତେ କିଛି ରହିବା ପାଇଁ କେତେ କିଛି ଜିନିଷ ଦେଉଛନ୍ତି, ତ ଆମ ଅତିରିକ୍ତ ମାନେ କ'ଣ ସେଇଟା ସୁବ୍ୟବସ୍ଥା କରୁଛନ୍ତି କି ନାହିଁ? ଆମକୁ କପଡ଼ା ଦେଉଛନ୍ତି, ଆମକୁ ପ୍ରସାଦ ଦେଉଛନ୍ତି, କେତେ ବିଭିନ୍ନ ରକମ ବ୍ୟବସ୍ଥା କରିକିରି ଯଦି ତାଙ୍କର ଦୟା ନଥାନ୍ତା ଆମେ ଏଇ କୃତଜ୍ଞତା ବୁଝୁନୁ, ସ୍ୱୀକାର କରୁନୁ ନା ନା ଯେ ମୁଁ ପ୍ରସାଦ ଖାଇବାକୁ ପାଉନି, ମୁଁ ବସ୍ତ୍ର ପାଉନି, ଆମେ କି ଏଇଟା କହୁଛେ କୌଣସି ଦିନ ମନ୍ଦିର ହେଇକିରି କହୁଛେ ନାମାଚାର୍ଯ୍ୟ ପ୍ରଭୁ ମୁଁ ବସ୍ତ୍ର ପାଉନି, ପୂର୍ଣ୍ଣଚନ୍ଦ୍ର ପ୍ରଭୁ ଆମକୁ ବସ୍ତ୍ର ଦେଉନାହାନ୍ତି, ଆମେ ଗୋପାଳ ଭଟ୍ଟ ପ୍ରଭୁ ଏଇରକମ କେମିତି ହେଇଛି ହେଇନି କ'ଣ ଦିନ ଆମେ ଆଗେ ଚୈତନ୍ୟ ମଠ ଯେତେବେଳେ ଥିଲା ଏବେ ବି ଅଛି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ଯେତେବେଳେ ଥିଲେ ସେତେବେଳେ ଜଣେ ଜୟନାରାୟଣ ବାବାଜୀ ମହାରାଜ, ଜୟନାରାୟଣ ବାବାଜୀ ମହାରାଜ ଆଉ ଜଣେ କୃଷ୍ଣଦାସ ବାବାଜୀ ମହାରାଜ, କୃଷ୍ଣଦାସ ବାବାଜୀ ମହାରାଜ ଯେ ପାବନ ସରୋବରରେ ରହୁଥିଲେ ପରେ ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଶିଷ୍ୟ, ସେ ବାବାଜୀ ଭଳିଆ କପଡ଼ା ପିନ୍ଧୁଛନ୍ତି, କପଡ଼ାଟାକୁ ଛିଡ଼ିକିରି ତ ଭକ୍ତି ସିଦ୍ଧାନ୍ତ ଠାକୁର କହିଲା ଆମର ସିଷ୍ଟମ ନୁହେଁ ତୁମେ ଏଇଭଳିଆ ବାବାଜୀ ଭଳିଆ କପଡ଼ା ପିନ୍ଧୁଛ କାହିଁକି, ମାନେ ହାତ କଛା ମାରୁନ ଏଇଟା ଠିକ ନାହିଁ, କଛା ମାରିବ ବ୍ରହ୍ମଚାରୀ ମାନେ କଛା ମାରିବ, ଏଭଳିଆ କାହିଁକି ଘୁରୁଛ? ତ ସେ କହିଲେ ପ୍ରଭୁପା ମୋର କପଡ଼ା ନାହିଁ ଗୋଟେ ଧୋତି, ତେଣୁ ମୁଁ ତାକୁ ହାଫ୍ କରିକିରି ଆଉ ହାଫ୍ ପିନ୍ଧୁଛି, ତ ମୁଁ କେମିତି କପଡ଼ା ମୋର ନାହିଁ, ସେମିତିକା ପରିସ୍ଥିତି। ତ ପ୍ରଭୁପାଦ ଭକ୍ତି ସିଦ୍ଧାଂଶ ଠାରୁ ଡାକିଲେ ଯେଉଁମାନେ ପରିଚାଳନା କରୁଥିଲେ, ଯାହାଙ୍କର କପଡ଼ା ନାହିଁ କାହିଁକି ତୁମେ କପଡ଼ା ଦେଉନ କାହିଁକି, ତୁମେ ଗୁରୁଦେବ ସେଟା ବି ଦେଖୁଛନ୍ତି କପଡ଼ା ନାହିଁ ତାଙ୍କୁ ଦେଇନ କାହିଁକି, ଯଦିଓ ପରବର୍ତ୍ତୀ କାଳରେ ଏଇ କୃଷ୍ଣଦାସ ବାବାଜୀ ମହାରାଜଙ୍କୁ କୃଷ୍ଣଦାସ ପ୍ରଭୁଙ୍କୁ ମାନେ ତାଙ୍କ ବାବାଜୀ ଦୀକ୍ଷା ଦେଇଛନ୍ତି, ତାଙ୍କର ଜପ ତାଙ୍କର ନିଷ୍ଠା ସବୁ ଦେଖିକିରି ସେ ହରିନାମରେ ଖୁବ ପ୍ରଚୁର ଆସକ୍ତି। କୃଷ୍ଣକ୍ଷେତ୍ର ମହାରାଜ କହୁଥିଲେ ଯେ କୃଷ୍ଣଦାସ ବାବାଜୀ ମହାରାଜ ଏମିତିକା ଜପ କରୁଥାନ୍ତି, ଯେତେବେଳେ ଭକ୍ତିବିଙ୍ଗ ଗୋବିନ୍ଦ ମହାରାଜ ତାଙ୍କ ପାଖକୁ ଯାଇଥିଲେ ସେତେବେଳେ ସନ୍ନ୍ୟାସ ହେଇନଥିଲେ, ପାବନ ସ୍ୱର୍ଗରେ ରହୁଥିଲେ, ତ ଯାଇକିରି କହିଲେ ବାବାଜୀ ମହାରାଜ ଆପଣଙ୍କ ସହିତ ମୁଁ ଜପ କରିବି, କହିଲେ ତୁମେ ଶୋଇଲେ ହବନି, ମୋ ପାଖରେ ବସିବ ଆସିଯିବ ସେଇଭଳିଆ ଜପ କଲେ ହବନି। ତ କେମିତିକା ଜପ କରୁଥିଲେ ସେ କହିଲେ ଏମିତିକା ଜପ କରୁଥିଲେ ପ୍ରତ୍ୟେକଟା ଅକ୍ଷର ହରେ କୃଷ୍ଣ ମାନେ ତାଙ୍କର ଶବ୍ଦଟା ଏମିତି ହେଉଥିଲା କୃଷ୍ଣଙ୍କ ସହିତ ଯେମିତି ଆଦାନ ପ୍ରଦାନ, ଜପର ଆଦାନ ପ୍ରଦାନ ହେଉଛି ମାନେ କୃଷ୍ଣ ତାଙ୍କ ଜପ ମଧ୍ୟରେ ଆସିକି ଉପସ୍ଥିତ ହେଇଯାଇଛନ୍ତି ଏମିତି ଜପ କରୁଥିଲେ। କହିଲେ ମୋ ପାଖରେ ଶୋଇଲେ ମୋର ନିଦ ଆସିବ, ସମସ୍ତେ ଷ୍ଟ୍ରେଟରେ ବସିକି ଜପ କରିବାକୁ ପଡ଼ିବ, ଆଉ ପ୍ରତ୍ୟେକଟା ଅକ୍ଷରକୁ ଶୁଣୁଥିଲେ ସୁନ୍ଦର କରି ମିଷ୍ଟି ସ୍ୱରରେ ଏମିତିକା କହିଦେଇକି ଯାଉଥିଲେ ଯେମିତି ମନେ ହେଉଥିଲା ଯେ କୃଷ୍ଣ ସେଠି ସେ ଜପରେ ଆସିକିରି ଉପସ୍ଥିତ ହେଉଛନ୍ତି, ଏଇରକମ ଭାବନା। ତ ଆମେ ତ ସେମିତିକା ହେଇପାରିବୁନି ଏବେ ଯାଇଥିବ, କିନ୍ତୁ ଆମ ଇସ୍କନ ମନ୍ଦିରରେ ଆମ ଅଥରିଟି ମାନେ ନିଶ୍ଚୟ କପଡ଼ା ଗୋଟେ ଦେଉନାହାନ୍ତି, ଆମ ବ୍ରହ୍ମଚାରୀମାନଙ୍କର ମୁଁ ଦେଖିଛି କେତେ କପଡ଼ା ଅଛି, କେତେ ସେଟ୍ କପଡ଼ା ଅଛି ରଖିଦିଆଯାଇଛି, ଉଭୟ ଆଗ୍ରହ ମାରିକି ରଖା ହେଇଛି, ଉଡ଼ି ଯାଉଛି ଯେ ଖୋଜନ୍ତିନି ମାୟାପୁରରେ ମୁଁ ଦେଖେ ଅନେକ ଭକ୍ତ ହିସାବ କରିତେ ଯେତେବେଳେ କୁହାଏ ଗାମଛା ଆମେ ଦେଖୁ ବୋଲେ ଆମକୁ ଗାମଛା ଦିଆ ହେଉନି ଏଇଟା ଦିଆ ହେଉନି ଏବେ କୁହନ୍ତି, ତେଣୁ ମୁଁ ଦେଖେ କେତେ ପୂର୍ଣ୍ଣଚନ୍ଦ୍ର ଇନଚାର୍ଜ ଥିଲା ମାୟାପୁର ଯେତେବେଳେ ଥିଲା ବ୍ରହ୍ମଚାରୀମାନଙ୍କୁ ଦେବା ପାଇଁ, ସେ ଆସିକି ମୋତେ କହିଥାଏ ସେମାନଙ୍କୁ କହିକିରି ସେମାନେ ଚିଡ଼ୁଥାନ୍ତି, ମୋତେ କହିଲା ମୁଁ ଆଉ ଏଇ ଦାୟିତ୍ୱ ନେବିନି, ମୁଁ କହିଲି ତୁମେ ଚିଡ଼ିବ କାହିଁକି, ତୁମର କର୍ତ୍ତବ୍ୟ ଭକ୍ତମାନଙ୍କୁ ଦେବା, କିନ୍ତୁ ତୁମେ ହିସାବ ରଖିବ ଆଉ ହିସାବ ରଖିକି ଲିଷ୍ଟ ପକେଇବ ପ୍ରତି ଛଅ ମାସର ଲିଷ୍ଟରେ ଟାଙ୍ଗା ରହିବ ଏଇ ବ୍ରହ୍ମଚାରୀ ଛଅ ମାସରେ ଚାରିଟା ଗାମୁଛା ନେଇଛନ୍ତି, ଏତେଟା ଗାମୁଛା ନେଇଛନ୍ତି, ତାହେଲେ ନାମ ରହିବ। ଯେତେବେଳେ ଇଷ୍ଟ ବୃଷ୍ଟି ହବ ସେମାନେ ନିଜେ ଆସିକି ଦେଖିବେ ଯେ କୋଉ ବ୍ରହ୍ମଚାରୀ କେତେ ନେଇଛି, ତାହେଲେ ସେମାନେ ନିଜେ ଲଜ୍ଜିତ ହେବେ ଯେ ଏଇ ବ୍ରହ୍ମଚାରୀ ଦୁଇଟା ଗାମୁଛା ନେଇଛନ୍ତି ଏକ ବର୍ଷରେ, ଆର ମୁଁ ଛଅଟା ଗାମୁଛା ନେଇଛି ଗୋଟେ ବର୍ଷରେ। ତାହେଲେ ସେ ସେତେବେଳେ ଆମେ କହୁ ବ୍ରହ୍ମଚାରୀ ମାନେ କେମିତି ରହିବା ଦରକାର, ଯେ ଦେଖ ଆମେ ଯଦି ଘରେ ଥାନ୍ତୁ ତାହେଲେ ବିବାହ କରିଥାନ୍ତୁ ଗୋଟେ ଗାମୁଛାଟାକୁ ବା ଦୁଇଟା ଗାମୁଛାଟାକୁ ସ୍ତ୍ରୀ ବି ପିନ୍ଧିବେ ନିଜେ ଆମେ ବି ପିନ୍ଧିବା, କିନ୍ତୁ ଆମର ପ୍ରତ୍ୟେକର ଦୁଇଟା ଗାମୁଛା ଅଛି। ଜାଣିଛନ୍ତି ବ୍ରହ୍ମଚାରୀ ଅଛି ବି ଗୃହସ୍ଥ ଅଛନ୍ତି, ସମସ୍ତେ ବୁଝିବାକୁ ପଡିବ। ଆମେ ଯଦି ଗୃହସ୍ଥ ହେଇଯିବୁ ସେତେବେଳେ ଆମେ ଗୋଟେ ଗାମୁଛା ବା ଦୁଇଟା ଗାମୁଛା ଗୋଟେ ସାର୍ଟ ପ୍ୟାକେଟ ଥିବ, କିନ୍ତୁ ଆମକୁ ବ୍ୟକ୍ତିଗତ ଗୋଟେ ସାର୍ଟ ପ୍ୟାକେଟ, ବ୍ୟକ୍ତିଗତ ଦୁଇଟା ସାଧନ। ହଁ କି ନା, ଆମେ ଜଣେ ବ୍ରହ୍ମଚାରୀ ଅଛେ, ହଁ କି ନା, ନିତ୍ୟମୁକ୍ତ ନିତ୍ୟାନନ୍ଦ, ହଁ ଏ ଠିକ କଥା, ଠିକ କଥା। ତେଣୁ ଆମକୁ ଉପଲବ୍ଧି କରିବାକୁ ପଡିବ ଯେ ମୁଁ ଯଦି ଗୃହସ୍ଥ ହେଇଯାଏ ତୁମେ ଦଉଛ ଲିଷ୍ଟ ରଖିଛ, କେହି ଯେମିତି ନ କୁହନ୍ତି ଆଉ ମତେ ଦେଲେନି, ତୁମର ଦାୟିତ୍ୱ ଦେବା, ଅତିଥ୍ୟ ନିୟମ ଫଲୋ କରିବା, ଏଠି କୁହାହେଇଛି ସବୁ ବ୍ୟବସ୍ଥା ରହିଛି ତୁମେ ଫଲୋ କରିବ, କିନ୍ତୁ କିଏ ଅପବ୍ୟବହାର କରୁଛି ସେଟା ସେ ଶାସ୍ତି କରିବ, ଏଇଟା ହିଁ କୁହାହେଇଛି। ଏଇ ତାତ୍ପର୍ଯ୍ୟ ପଢିବାର ଉଦ୍ଦେଶ୍ୟ ଏଇଟା ବୁଝିପାରୁଛ, ତ ଆମେ ଅନେକ ଜିନିଷ ଖାଲି ପଢିଦେଲୁ, ପ୍ରଭୁପାତ କିଛି କହିନାହାନ୍ତି, ପ୍ରଭୁପାତ ସବୁ ଦେଇକି ଯାଇଛନ୍ତି, କିନ୍ତୁ ଆମକୁ ବାସ୍ତବରେ ଆବିଷ୍କାର କରିବାକୁ ପଡିବ କିଛି ଜିନିଷ ଏବଂ ଉପଲବ୍ଧି କରିବାକୁ ପଡିବ, ବ୍ୟକ୍ତିଗତ ଭାବେ ସେଟାକୁ ପ୍ରୟୋଗ କରିବାକୁ ପଡିବ। ଅଥରିଟି ସେ ଦେବେ, ସୁବ୍ୟବସ୍ଥା କରିଦେବେ, ତୁମର ଦେବା ଦରକାର। ମୁଁ ପୂର୍ଣ୍ଣଚନ୍ଦ୍ର କହିଲି ତୁମର ତ ଦାୟିତ୍ୱ ପାଇଛ ଦେବା ପାଇଁ, ତୁମେ କାହିଁ କହିବ, ତୁମେ ତ କହିବାର ଲୋକ ନୁହଁ। ଜଣେ ବ୍ୟକ୍ତି ନିଜେ ସେ ଅପବ୍ୟବହାର କରୁଛି କି ନାହିଁ ସେ ନିଜେ ବୁଝିବ କେମିତି, ଅଥରିଟି କହିବାକୁ ପଡ଼ିବନି, ବ୍ୟବସ୍ଥା ରହିବ ସେ ନିଜେ ଜାଣିବ। ଯେତେବେଳେ ଆମେ ଦେଖିବା ଓ ଏଇ ଭକ୍ତ ଏମିତିକା ବ୍ୟବହାର କରୁଛି, ସେ ଭକ୍ତ ଏମିତିକା ବ୍ୟବହାର କରୁଛି, ଆର ମୁଁ ଏମିତିକା କରୁଛି, ଯେ ଜଣେ ଯଦି ନିଜେ ନିଜେ ତାର ମନୋବୃତ୍ତିଟାକୁ ଠିକ ନ କରେ ଯେ ମୁଁ କାହିଁକି ନଷ୍ଟ କରୁଛି, ମୁଁ କାହିଁକି ମାନେ ତାର ସଦ୍ବ୍ୟବହାର କରୁନି, ଏମାନେ କରୁଛନ୍ତି ମୁଁ କାହିଁ କରିପାରୁନି, ଯେତେବେଳେ ନିଜେ ନିଜେ ବୁଝିବା ପାଇଁ ଚେଷ୍ଟା କରିବ ତାହେଲେ ସେ ସୁରକ୍ଷା ରହିବ। ମାନେ ବହୁତ କହିବେ ଆମକୁ କେହି ଦେଖୁନାହାନ୍ତି, ହଁ ଭକ୍ତମାନେ ମାନେ କେହି ବ୍ୟବହାର ଠିକ ହଉନି, ଏଇଟା ଆମେ କହିକିରି ପଳେଇ ଯାଉଛେ, ମନ୍ଦିର ହୁଏ ତ ଛାଡ଼ିକି ଚାଲି ଯାଉଛେ, ନିଜର ଦୋଷଟାକୁ ଆମେ ଦେଖୁନୁ, ଆମେ ଖାଲି ଅଥରିଟି ଦୋଷ ଦେଖିଦେଉଛେ, ଏଇଟା ଠିକ ନା। ହଁ ମୁଁ ନିଜେ ଉପଲବ୍ଧି କରୁଛି ଯେ ଏହାର ଦୋଷ ତାହାର ଦୋଷ ଖାଲି କହୁଛେ, କାହିଁକି ନା ନାମଟ୍ର ପ୍ରଚାରରେ ଆମେ କିଛି ନ ରହିବାଠୁ ମାନେ ଟଙ୍କା ନାହିଁ, ହଁ ରିକ୍ସାରେ ଯିବାର କିଛି ନାହିଁ, ସେଇଠୁ ଆମେ ସବୁ ବ୍ୟବସ୍ଥା କରି କରିକି ଆସୁଛେ, ସେଥିପାଇଁ ସଦ୍ବ୍ୟବହାର କରିବାର ଏବେ ତ ଦରକାର ହେଉଛି ବେଶୀ ଜିନିଷ, ଦ୍ରୁତ ଘୁରିବାକୁ ପଡ଼ିବ, ପ୍ରଭୁପାତ କହୁଛନ୍ତି କେହି ଆମେ କହିବ ତୁମେ କାହିଁକି ଗାଡ଼ି ଚଢ଼ୁଛ ନା, ଯେହେତୁ ଆମର ସିଚୁଏସନ୍ ଅନୁସାରେ ପ୍ରଭୁପାତ କହୁଛନ୍ତି ବ୍ୟବସ୍ଥା କରାହେଇଛି ଯେ ଆମକୁ ଦ୍ରୁତ ଆହୁରି ଲୋକମାନଙ୍କ ପାଖକୁ ପହଞ୍ଚିବାକୁ ପଡ଼ିବ। ପ୍ରଭୁପାତ କହୁଛନ୍ତି ଲୋକମାନେ କହିଛନ୍ତି ତୁମେ ଟ୍ରେନ୍ରେ କାହିଁକି ଚଢ଼ୁଛ ନା, ମୋତେ ଏମିତି ଜଗତରେ ନିଆଁ ଲାଗିଯାଇଛି ଦ୍ରୁତ ପହଞ୍ଚିବାକୁ ପଡ଼ିବ, ସେଥିପାଇଁ ମୋତେ ପ୍ଲେନ୍ରେ ଯିବାକୁ ପଡ଼ିବ। ଗୁରୁ ମହାରାଜ ଥରେ ଗୋଟିଏ ବର୍ଷରେ ବାଂଲାଦେଶରେ ଜନ୍ମାଷ୍ଟମୀରେ ସକାଳେ କ୍ଲାସ୍ ଦେଇଛନ୍ତି, ମଙ୍ଗଳାରତୀ ପରେ ସେଠୁ ଆସି କଲିକତା ମନ୍ଦିରରେ କ୍ଲାସ୍ ଦେଇଛନ୍ତି, କଲିକତା ମନ୍ଦିର ଆସିକି ମାୟାପୁର ଦୁପହରେ କ୍ଲାସ୍ ଦେଇଛନ୍ତି, ପୁଣି ଯାଇଛନ୍ତି ଏୟାରପୋର୍ଟକୁ, ଯାଇକି ମାଡ୍ରାସରେ ଯାଇକି ସନ୍ଧ୍ୟାବେଳେ କ୍ଲାସ୍ ଦେଇଛନ୍ତି, ସନ୍ଧ୍ୟାବେଳେ ସେଠୁ ଯାଇକିରି ପୁଣି ରାତିରେ କ୍ଲାସ୍ ଦେଇଛନ୍ତି ବେଙ୍ଗଲୋରରେ। ତାହେଲେ କେତେଟା ହେଲା, ପାଞ୍ଚଟା ଜାଗାରେ ଗୋଟେ ଦିନ, ଯଦି ପ୍ଲେନ୍ରେ ଗଲେ ଦ୍ରୁତରେ ତେଣୁ ପାଞ୍ଚଟା ଜାଗାରେ ଲୋକମାନଙ୍କର କ୍ଷୁଦାକୁ ମାନେ ନିଆଁ ଲାଗିଯାଇ ଜାଗାରେ ନିଆଁ ଲିଭୁଛନ୍ତି ଯାଇକିରି ଦ୍ରୁତ, ସେଥିପାଇଁ ସେଟା ଆମକୁ ବି ବୁଝିବାକୁ ପଡିବ, ଉପଲବ୍ଧି କରିବାକୁ ପଡିବ। ପରିସ୍ଥିତି ଅନୁସାରେ ଦ୍ରୁତ ଯିବାକୁ ହେଲେ ସମସ୍ତେ ଏବେ ଯାଉନାହାନ୍ତି ଗୁରୁ ମହାଜଙ୍କ ଭଳିଆ, କେହି କେହି ଲୋକକୁ ବି ଯିବାକୁ ପଡିବ, କିନ୍ତୁ ଆମେ ଯଦି ଆସିଗଲା ଗୁରୁ ମହାରାଜ ଗଲେ ମୁଁ ବି, କିନ୍ତୁ ମୋର ଯୋଗ୍ୟତା ଅଧିକାର ଯଦି ରହିଥା ଯାଅ ପ୍ରଚାର କର କିଛି ଅସୁବିଧା ନାହିଁ, କିନ୍ତୁ ଆମେ ଅନୁକରଣ କରିକି ଯଦି ଭାବିବା ଆଉ କିନ୍ତୁ ଯିବାନି ନା, ମୋ ପାଖରେ ରହୁ ମୁଁ ଯିବିନି, ମୋ ପାଖରେ ପ୍ଲେନ୍ ରହୁ ଭଲ ଦାମୀ ଗାଡ଼ି ରହୁ ମୁଁ କିନ୍ତୁ ଖାଲି ମୋ ପାଖରେ ରହୁ ମୁଁ ବ୍ୟବହାର କରିବିନି, ମୋର ଅଛି, କିନ୍ତୁ ସେଠି ଦେଖିବାକୁ ପଡ଼ିବ ଗାଡ଼ିରେ ব্লু বুকে কোন লেখা আছে, কোন লেখা আছে, ইন্টারন্যাশনাল সোসাইটি ফর কৃষ্ণ কনসাস, মোর মে, এটা দেখে বুঝা করি মু কাকুয়া প্রচার যাইছি। তো সেটি জনে লোক কৌছি যে সাধু মানে তো কেবল গছ তলে রহবে, গোসাই মানে রহলে, তো আপনার মানে সব গাড়ি চড়িকা আসছেন, এটা কেমিকা আপনার গাড়ি কাহি সাধু পাখে এত সুন্দর গাড়ি রইব, তেমন ব্লু বুকটা নিয়ে আসি, তেমন ব্লু বুকটা দেখলে এটা পড়ো কোণ লেখা আছে, মো না লেখা আছে কি না, ইন্টারন্যাশনাল সোসাইটি ফর কৃষ্ণ কনসাসনেস, তাহলে এটা গাড়িটা মোর নুহে, মতো সদ্ব্যবহার করা ব্যবহার করতে দিয়া হয়েছে, মু কিন্তু এটা যদি নিজে ইন্দ্রিয়সুখে বেশালোক যাতে সেতবে গাড়িটা অপব্যবহার হল, সুব্যবস্থা করা হয়েছে কিন্তু তা ভগবান দয়া করি দিয়েছেন, কিন্তু মু সেটাকে যদি তাঁক ইচ্ছা অনুসারে ব্যবহার ন করে, তাঁক ইচ্ছা অনুসারে ব্যবহার ন করে তাহলে কোণ হব, মতো শাস্তি পাওয়া পড়ি। তো সেখানে আমি মন্দিরে রহু বা গৃহস্থ জীবনের ঘরে রহু প্রত্যেকটা জিনিস ভগবান করে, আমি যদি গৃহস্থ বি হোক সমস্ত হয়তো ব্রহ্মচারী হয়ে রইপারি, কিন্তু গৃহস্থ হলে বি যে আমাকে বুঝা পড়ব এ সব জিনিস ভগবান করে। গুরুমা যেতে দীক্ষা অনুষ্ঠান কৌলে যেত দীক্ষা নিয়ে সব জিনিস সেটা ভগবান করে, সেটা গুরুঙ্কর হয়ে যায়, তেমনি আমি কি গুরু এবং কৃষ্ণকর ইচ্ছা অনুসারে ব্যবহার করছি বুঝা পড়ব, তাহলে কোণ হব শাস্তি মিলব, সেটা আমি চঞ্চল হয়ে যাব, যেহেতু আমি গুরু এবং কৃষ্ণকর ইচ্ছা অনুসারে সেই ব্যবস্থাটাকে গ্রহণ করুন, নিজ স্বতন্ত্র মনোভাবটাকে প্রকাশ করু, সেতবে আমি রইপারু না, কিন্তু আমি দোষ দেব অন্য পরে চালি দেওয়া পরে পরে উপলব্ধি হয়ে না, যেত অন্য জায়গায় যাই ঠকে গৃহস্থ জীবনে যাই ঠকে সেতবে বুঝে না না মো অথরিটি মতো ঠিক কৌলে মতো রক্ষা কৌলে, কিন্তু মু তাঙ্কর ব্যবস্থার উপর ন বুঝিকি মু ভাবুলি সে নিজ স্বতন্ত্র কৌন মতো না, যদি কোণী অতিরিক্ত নিজের ইন্দ্রিয় তৃপ্তি কাহি লগায় তাহলে সে রইপারে না, কোণী না অতিরিক্ত রইপারে না, তার অধপতন হব বা সে মন্দির চলি যাবে, হাগে না কত ভক্ত চলে যাচ্ছেন যেত স্বতন্ত্র ইচ্ছার করছেন অথরিটি হয়েছেন কিন্তু স্বতন্ত্র ইচ্ছার চলাইছেন তাহলে সে রইপার, মু মাঝে মাঝে কৌতায় না মতো ব্রহ্মচারী মানুষ দেখ যে তুমি হয়তো ভাবুছ যে এটা তোমাকে প্রেসারাইজ করা হচ্ছে দিয়া হচ্ছে, এটা মো ইচ্ছার নুহে, যদি মো ইচ্ছার হব তাহলে তোমাকে শাসন করা হবনি, মো ইচ্ছারে যে কর্তব্য হচ্ছে যে আমাকে কুহাল প্রসাদ পরিবেশনকে যা দরকার এক ঘন্টা আগুন, তুমি সব শুইকি অছ অধ ঘন্টা বা কুড়ি মিনিট আছে তুমি শুইকি অছ, তুমি যদি কুহালা অহ অথরিটি ভালো নুহে মতো কাহি কহিলে মু অন্য জায়গাকে চালি, তো এটা কি অথরিটি নিজ ইন্দ্র তৃপ্তি কহিলে না সেই ভক্তর মঙ্গল কহিলে, সে সেবা করলে মন্দিরে রইপার, আমি সেবা করছি কোণ পাই নিজের মঙ্গল পাই, প্রভাত কৌঁচি আমি কৃষ্ণ সেবা করছু নিজের মঙ্গল পাই অন্যর মঙ্গল পাই, যদি কেউ চাকরি করে সাপোজ কেউ চাকরি করে আপনার চাকরি করছেন, চাকরি করছেন আপনার সরকার কহিলেন তুমি ট্রেনে এই দশটা টু তোমার রাত্রি আটটা পর্যন্ত ডিউটি ডিউটি দিয়েছেন, কিন্তু আপনার সেই নোটটাকে ন মানিকি কোণ কলে না মু দশটার আটটা দিন মু সাতটার আটটা দিন, সেটা কোণ হল সরকার ইচ্ছা অনুসার হল না আপনার নিজ ইচ্ছা হল, নিজ ইচ্ছা হল তাহলে সেই চাকরিটা রহব না ডিমোশন হয়ে যাব, প্রমোশন হব ডিমোশন হয়ে যাব, তা আমি সেটা বুঝবেন সরকারকে ইচ্ছা দিয়েছে আমি গোটে স্বতন্ত্র ইচ্ছা করেদেল, তো এইভাবে কহিলা সরকার ভাল নেই মতো কাহি প্রেসারাইজ করি কোথাও দশটার যাই না কাহি তুমি এটি আসি না কাহি, কিন্তু মু নিজ মঙ্গল পাই মু দশটার যাবি আটটা পর্যন্ত, কিন্তু মু যদি নিজে স্বতন্ত্র ইচ্ছারে সাতটার আটটা যাবি তাহলে মো চাকরি রহব না, তো সেইভাবে আমি যেসব ভক্তি জীবন করা আসছু গৃহস্থ হোক ব্রহ্মচারী হোক সমস্ত গোটিয়ে জিনিস ভগবত ভক্তি সেবা এটা আমাকে ভগবানের ইচ্ছা অনুসারে সুব্যবস্থা রয়েছে, সে খুব দয়ালু সব দিয়ে রয়েছেন, সরকার দয়ালু বলি কিছু দশটা আটটা রহব তাহলে টঙ্কাটা পাইব দয়ালু মু খাইপারি ঠিক সেইভাবে আমার জীবনরে আমি আচরণ করিপারা তাহলে আমি আনন্দ পাইব। হরে কৃষ্ণ হরে কৃষ্ণ 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 হরে হরে, হরে রাম 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 হরে। আটটা তেইশ হয়ে যাইছে প্রশ্ন রহিলা আমি শুনিব প্রশ্ন আছে কিছু বুঝিবার জন্য কি এই তাৎপর্য তাৎপর্যটা কোন বুঝিবার জন্য কে বুঝিবার জন্য কোন কুহতু হাতে উঠে করি যে মু এই বিষয়বস্তুর এই জিনিসটা বুঝিপারছি কুহতু
নীতি নিয়ম অনুসারে চালিলে মানুষ সবুজ
নীতি নিয়ম অনুসারে আপনার নয় নীতি নিজে তৈরি করিকি মু নীতি তৈরি করছি সেটা পরিষ্কার করে কেয়া পড়ে সে নীতি নিয়ম অনুসারে চালি মু নীতি তৈরি করছি তেমন নীতি অনুসারে চালি না হ্যাঁ সেটা কেয়া পড়ব যে আমার পরম্পরার নীতি অনুসারে শাস্ত্র নীতি অনুসারে মো নীতি অনুসারে এটা বুঝা পড়ব নাহলে অনেক ভক্ত মানে ও মু নীতি তৈরি করিবি মু নীতি অনুসারে চালিমি যেটা আমার জীবনর মঙ্গল হব যেমিতি অথরিটি বা আচার্য মানে শাস্ত্রে প্রভাদেবী কইছেন কৃষ্ণকর নিয়ম গুরুর নিয়ম সমান এটি কইছেন বৈষ্ণব মানকর নীতি নিয়ম সমান কৃষ্ণ যেটা কৌছেন আর জন প্রকৃত বৈষ্ণব বা গুরু সে সেই অনুসারে ফলো করে আমার অধিকার অনুসারে কুহতি আমি কৃষ্ণকর জিনিসটা বুঝিপার গোটিয়ে জিনিস কিন্তু আমার অধিকার অনুসারে গুরুদেব ধরে দিও আমার অধিকার অনুসারে কিন্তু আমি নিজে বুঝু আমি সমস্ত সমান অধিকার নিয়ে নেই জন সিনিয়র ভক্ত জন জুনিয়র ভক্ত সে বলে সিনিয়র ভক্ত সহিত মু সমান হ্যাঁ কি না আমি এই ভাবনার নৌ বলি বিপদে পড়ব বিপদে পড়িবার কারণটা এটা কিন্তু আমাকে শিখিয়া করবে না আস্তে আস্তে মু এই জিনিসটা গ্রহণ করিবি তাহলে হবে কিন্তু আমাকে পরম্পরা শাস্ত্র নীতি অনুসারে যে উপদেশ নীতিরে কয়ে যে শতবৃত্তে শতবৃত্তে মানে পূর্বাচার্য মানকর পদাঙ্ক অনুসরণ মাধ্যমে তাঙ্কর যে সমস্ত পন্থা প্রভুপাদ দিয়ে যাইছেন আম ইস্কন পাই সেটা আমি প্রভুপাদক নীতি নিয়মকে যেমিতি নয় নিজে না তৈরি করি তাহলে আমি রহিপার বুঝতে সেই অনুসারে আমাকে চলা পড়ে যে প্রভুপাত আমি যদি শিষ্য হব আমি মানিবা পড়ব প্রভুপাত যদি মঙ্গলারতী তোমাকে গোটে গোটে মন্দিরের নিয়ম করা হয়েছে এত কম কম মন্দিরে কিছু কিছু সিস্টেম অনুসারে কুহায় যদি সাড়ে চারটারে কৌশ যদি চারটা পনেরোরে হুয়ে কৌশ যদি পাঁচটারে বিড়ে তো সেটা পরিস্থিতি এবং সেই স্থানর কালর ইয়ে অনুসারে তো আমি এটি যত অথরিটি না আমার ইস্কন ভদ্রকরে সাড়ে চারটা আমি মায়াপুরকে ফলো করছি হতো কিন্তু আমি সাড়ে চারটার আমি সেটা ফলো করি সব সময় ভাগবত কথা আমার শুনিবা দরকার কিন্তু আমি এটি ভাগবত কথা বন্ধ করিদেলে না না আমার মন্দিরে ভাগবত কথা দরকার নাই হ্যাঁ প্রভাত করছেন করছেন আমি আর ভাগবত কথা শুনিবানি আমি নিজে নিজে ঘরে বসিক বই পড়িয়া তাহলে সেটা নীতি নিয়মটাকে পরম্পরাকে আমি উল্লঙ্ঘন করিবা তাহলে আমার ক্ষতি হব কার ক্ষতি হব নিজের ক্ষতি হবে প্রভাত কিছু সেবা দিয়ে যাচ্ছেন অনেক ভক্ত সেমানে কোন করছিলেন না খালি জপ করছিল কিছু সেবা করছিল খালি জপ শুভক মহারাজ বেশি কহ মু মালায় অছি তো প্রভাত তুমি মালার অছি দুই তাহলে খাইবাটা বন্ধ কর খাইবাটা বন্ধ কর প্রসাদ খাইবাটা বন্ধ কর তুমি যদি মালারে রহব তাহলে মালা কর শুধু প্রসাদ টাইমে যাইকি নট চারটারে প্রসাদ মহাপ্রসাদ গুবি না সেটা যাইকি মালাটা খুলে দিয়ে বসে যাচ্ছ কিন্তু এই হরিনাম করিবার উদ্দেশ্য আমি প্রার্থনা করছি কৃষ্ণ আমাকে সেবা দিও তুমি সেবার মতো নিযুক্ত কর কিন্তু আমি সেবা করিবানি তাহলে কোনসি দিন কিছু না কিছু সেবা আমাকে করিবা পড়বে আর নকলে আমি ফেসে যাব কিছু না কিছু সেবা মু যেতে মায়াপুরকে আসতিনি এই টিটুরে ସେତେବେଳେ ଭକ୍ତି ରାଘ ସ୍ୱାମୀ ରାଘ ପଣ୍ଡିତ ତ ମଧ୍ୟାହ୍ନ ଆସି ଜଣେ ଭକ୍ତକୁ କହିଲେ ତା ନାମ ଥିଲା ଅରୁଣ କୃଷ୍ଣ ପ୍ରଭୁ ତ କହିଲେ କଲିକତାର ଲୋକ ବ୍ରହ୍ମଚାରୀ ଥିଲେ ବୟସ୍କ କହିଲେ ଏହାକୁ କିଚେନ୍ ଯାଇ ପ୍ରସାଦ ଗୋଟିଏ କିଚେନ୍ ଥିଲା ପ୍ରସାଦ ଖାଇକି ନେଇ ଆସ କାହିଁକି ନା କିଛି ନଥିଲି ତୁମେ ପ୍ରସାଦ ଖାଇକି ଆସିଲେ ମହାରାଜ କହିଲେ ଠିକ ଅଛି ତୁମେ କ'ଣ କର ଯେ ପ୍ରସାଦ ପାଇଲ ମନ୍ଦିରରେ ତୁ ବାରଣ୍ଡାଟା ଝାଡ଼ୁ ଦିଅ ମହାରାଜ କହିଲେ ବାରଣ୍ଡାଟା ଝାଡ଼ୁ ଦିଅ ସେ ରାତିରେ ମୁଁ ପ୍ରସାଦ ପାଇଲି ତାପରେ ଦିନ ସକାଳେ କହିଲେ ଯେ ତୁମେ ଏଇ ଯେ ଜୟ ରାଧା ଗୋବିନ୍ଦ କି ଶ୍ରୀମନ୍ ମହାପ୍ରଭୁ କି ତ ମହାରାଜ ସକାଳେ ଉଠିକିରି କହିଲେ ମଙ୍ଗଳାରତି ପରେ ଜପ କର ଜପ କରିବା ପରେ କହିଲେ ଯେ ଏଇ ଯେ ନାମଟର ଯେ ଦେଖ ଏଇ ଚକ୍ର ଭଗବାନ ଉତ୍ତରରୁ ମାନେ ପୂର୍ବ ଆଡ଼ୁ ପଶ୍ଚିମ ପର୍ଯ୍ୟନ୍ତ ଆମର 12-13 ଘର ଥିଲା ନାମଠ ତଳେ ଏଇ ଯେ ରାସ୍ତାଟା ଚକ୍ର ଭଗବାନ ଶେଷ ପର୍ଯ୍ୟନ୍ତ ତୁମେ ଯେହେତୁ ରାତିରେ ପ୍ରସାଦ ପାଇଛ ଗୋଟେ ଦିନ ହେଲେ ଧାମ ଅପରାଧ ହେଇଯିବ ଧାମରେ ଏମିତି କହିଲେ ତୁମେ ଝାଡ଼ୁ ମାର ତାହେଲେ ମହାରାଜ ଏରକମ ପ୍ରସାଦ ପାଇଲେ ସେବା କର କିଛି କିଛି ନା କିଛି ସେବା କର ପରିବେଷନ କର ରାନ୍ଧଣା ସବ୍ଜି ବନାଅ ଆଗେ ତ ସବୁ ବ୍ରହ୍ମଚାରୀମାନେ ଆମେ ରାନ୍ଧିକିରି କରୁଥିଲୁ ଏବେ ଆମେ ସମସ୍ତେ ସେଦିନ କହୁଥିଲୁ ଆମ ଜଣେ ରାନ୍ଧଣା ଲୋକ ହେଇଗଲେ ଆମେ ସବୁ ଠିକ୍ ହେଇଯିବା ତାହେଲେ ଆଉ ଟିକେ ଅଳସୁଆ ହେଇଗଲେ ଜଣେ ମାନେ ଟଙ୍କା ଦେଇକିରି ଆମେ ରଖିବା ରାନ୍ଧଣା ଲୋକ ତାର କନସିୟସନେସ୍ଟା କ'ଣ ଟଙ୍କା ନେବା ପାଇଁ ଆମେ ଯେତେବେଳେ ଖାଇବୁ ଆମ ମଧ୍ୟରେ ବି ସେ ଟଙ୍କା ନେବାର ପ୍ରବୃତ୍ତି ଆସିବ ଏଟା 100% ଟଙ୍କା ନେବାର ପ୍ରବୃତ୍ତି ଆସିବ ତାର ରାନ୍ଧଣା ଠିକ୍ ହେବନି ଏବେ କାହିଁକି ଏରକ ମନ୍ଦିର ଭକ୍ତମାନେ ଏରକ ମାନସିକତା ଆସେ ତାର ପ୍ରମାଣିତ ଏଟା ମୁଁ ପ୍ରାକ୍ଟିକାଲ ମାନେ ଇଂଲିଶ ଜାଣେ ମଧ୍ୟରେ ଏରକ ଆସିଯାଏ ତାର ମନୋବୃତ୍ତି ଅନୁସାରେ ସେ ରାନ୍ଧେ ତାର ମନୋବୃତ୍ତିଟା କ'ଣ କେତେବେଳେ ତାକୁ କିଛି ଯଦି କହିଦେଇଛ ସେ ରାଗି ରାଗିକି ରାନ୍ଧିବ ଯେତେବେଳେ ଆପଣ ଖାଇବେ ପ୍ରସାଦ ଖାଇଦେବି ସେଟା ପ୍ରସାଦ ହେବନି ସେତେବେଳେ ଆପଣ ମଧ୍ୟରେ କ୍ରୋଧ ଆସିବ ମାନେ ସୁଖ ସୁଖ ବିଚାର ଏଇଭଳି ମୁଁ ଉପଲବ୍ଧି କରିଛି ଅନେକ ଦିନ ଧରିକିରି ଦେଖୁଛି ଏବଂ କାହିଁକି ହେଉଛି କାହିଁକି ତା ହେଉଛି ତ ଏଇଭଳିଆ ଆମକୁ ବିଚାର କରିବାକୁ ପଡିବ ତାହେଲେ ଆମେ ଆସ୍ତେ 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 ଭକ୍ତି ଜୀବନରେ ଉନ୍ନତି କରିପାରିବା ଆଉ ଦୀର୍ଘସ୍ଥାୟୀ ହେବ ମ୍ୟାଥ୍ଟା ଆଉ ମୁଁ ଯଦି ଗ୍ରହଣ ନ କରିବି ଭଗବାନ ଆସିକି ଯଦି ମୋତେ କହିବେ ରହିବେନି ଆମେ କାଲି ଅଥେଣ୍ଟିକ ଦୃଷ୍ଟି ଦେଇକି ପଡ଼ିଯିବା ହେବନି ସେଥିପାଇଁ ମୋର ଅନୁରୋଧ ଯେଉଁମାନେ ଭଦ୍ରକ ଏଠି ସେବା କରୁଛନ୍ତି ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ ତେଣୁ ପ୍ରଭୁପାଦଙ୍କର ଶିକ୍ଷାକୁ ଆମକୁ ଗ୍ରହଣ କରିକିରି ଆଉ ନିଜ ଜୀବନରେ ମନୋବୃତ୍ତିଟାକୁ ଚେଞ୍ଜ କରିବାକୁ ପଡ଼ିବ ଯେ ନା ମୁଁ ଗୁରୁ ବୈଷ୍ଣବଙ୍କର ଇଚ୍ଛା ଅନୁସାରେ ମୋର ମନୋବୃତ୍ତିଟାକୁ ମୁଁ ଲଗେଇବି ତାହେଲେ ମୁଁ ଆନନ୍ଦ ପାଇବି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ କୃଷ୍ଣ କ'ଣ ସାଢ଼େ 8 କାଲି ସାରା ଦିନ ଅଛୁ ପ୍ରଶ୍ନୋତ୍ତର ହେବ ଠିକ ଅଛି କୁହ ମନ୍ଦିର ସେବା ପାଇଁ ଅଥରିଟି ରହିଛି ଏଥିପାଇଁ ଦେଖୁଛ ଶିଢ଼ିର ଉଠୁଛ ମାନେ ମୁଁ ଦିଲ୍ଲୀ କରି ଦେଖୁଛ ଏତେ ଦୂରରୁ ଲାଇଟ୍ ଜଳୁଛି ଦେଖାଯାଉଛି ଜଣେ ବ୍ରହ୍ମଚାରୀ ଯାଉଛି ତାର ଉଦ୍ଦେଶ୍ୟ କ'ଣ 7 ବାଜିଗଲାଣି ଲାଇଟ୍ଟା ଜଳୁଛି ମୁଁ ଅଫ୍ କରିଦିଏ କିଏ ତ ଜାଣିନି ହଁ ଏଇଟା ମୁଁ ଯେତେବେଳେ ପୁନେ ଯାଇଥିଲି ପ୍ରାକ୍ଟିକାଲ କଥା କହୁଛି পুণ্য মন্দিরকে যাইতেন ভিতরে এক বর্ষ জিনিস যে শিক্ষা নেওয়া পাই। তো সেটি সকালবেলা মু কহিলি এটা এত সময় হয়ে গেলানি, সুইচটা কোনটি আছে, লাইটটা জড়ানো আছে, অফ করে দেলে ভালো হব, কোনটি আছে, মতো ভালো লাগুনি। বলে সেটা তোমার চিন্তা নেই, যাহাকে দায়িত্ব দিয়া হয়েছে সে এটা অফ করবে, তুমি কাহিনী এটা চিন্তা করছো, দেখো সে ভক্ত বি অফ করবে, মু কহিবার দ্বারা বি অফ করবে, মতো বলছি তুমি চিন্তা করছো কেন, মতো দুঃখ লাগলো। আমি কথা মাত্র কহিনি দেখো এইদিকার শিক্ষা দিয়ে দেবেন, মানে যাহা এটা লিস্ট অনুসারে সেবা নিয়ে, হ্যাঁ লিস্ট অনুসারে আমি দায়িত্ব নিয়ে সেবা করিবার, কিন্তু কিছু কিছু রয়েছে জিনিস সেটা আমাকে ব্যক্তিগত নিজের ঘর ভাবিয়া ভাবা, এই পুরন্দর কৃষ্ণ প্রসাদ তুমি মায়াপুর সেবা করতে তাকে কহি দিয়া হবে সে নিজে নিজে যাই করতে, সেটি নোংরা পড়ছে প্রসাদ খাই যাইছেন তাহলে তো দায়িত্ব আছে সে করিনি, পুরন্দর তো দায়িত্ব নেই সে কাই পরিষ্কার করে দিয়েছে, তার করা দরকার আছে। এটা আমাকে উপলব্ধি করিবার পড়ব, যেটা মোর ঘর, যেতে পর্যন্ত জনে ভক্ত মন্দিরকে নিজের ঘর, মু এটা সবসময় কোথায় যে মোর ঘর, এটা মু ঘরে আছি, এটার কোনসি ক্ষতি হোক মু চাই না, কাই না গুরু মহারাজ কু প্রভুপাদ ডাকিলে ঘরে টেপরু মানে পানি পড়ছে ফটে ফটে পড়ছে, তো প্রভুপাদ চালি যাবে দেখলে এটা ফটে ফটে পানি পড়ছে কে বন্ধ করুনাহি, তো অনেক ভক্ত ডাকিলে জল পড়ছি এটা মো রক্ত, গোটে গোটে পানি ফটে ফটে পড়ি পড়ি শেষ হয়ে যাব এক টাঙ্কি জল, তাহলে কত ইলেকট্রিক বিল দেওয়া পড়ব, কে তার রেসপন্সিবিলিটি আছে, জন জয়প্রকাশ স্বামী মহারাজ কহিল সবুঠিরে জয়প্রকাশ স্বামী মহারাজ, গোটে বগিচারে গোটে কাগজ পড়ছি প্রভাত দিল কাগজ পড়ছি কাহিনী পরিষ্কার হয়নি, কে রেসপন্সিবিলিটি না জয়প্রকাশ মহারাজ, তো প্রভাত রাগি যাবেন সবু কিছু জয়প্রকাশ মহারাজ, জয়প্রকাশ মহারাজ তো প্রেসিডেন্ট, তো তুমি দেখুছো উঠেই পারবনি, পানিটা পড়ে যাচ্ছে তুমি বন্ধ করিবেনি, তো গুরু মহারাজ জননী বাস্তব কুছিল গুরু মহারাজ সম্বন্ধে কহিকি যে জয়প্রকাশ মহারাজ কেমিটিকা মায়াপুরকে গঠন করছেন সুন্দর ভাবে, তো অন্য ভক্ত মানে এইরকম ভাবতি, তো সেটা কাহিঁকি অনেক ভক্ত রহিপারে তার কারণ এটা, আমি সমস্ত লিস্ট শিষ্য হলে হবনি, আমাকে কিছু এক্সট্রা বি ভাবিবার পড়ব, এটা মোর ঘর, হ্যাঁ কাহার দায়িত্ব আছে সে করব, যদি দেখা গেল কোণী একটা জটিল জিনিস আছে সে হয়তো বুঝিছে মুহূর্তে বুঝেনি, গোটে জিনিস মেসিনারি জিনিস আছে তো কাহার দায়িত্ব আছে, গাড়ি কাহি মু চলাই জানি না, মু যদি সেটা দেখি মাস্টারি করে তাহলে অসুবিধা হয়ে পারে, যেমন সুদর্শন প্রভু 84 রে গৌর পূর্ণিমা পরে আমার পঞ্চম জোড় হরিদাসপুর হতা, তা আমি সমস্ত যাইছু গুরু মহাজন গোটে বড় জার্মানি বাস লা বড় বাস, তো সেটা গঙ্গা প্রভু চালিকি নিয়ে যাতে, কিন্তু সুদর্শন প্রভু সাথে সেক্রেটারি, তো হরিদাসপুর সেটা মন্দির ছোট, তা আমি সব যাইছে, তো ঘরি কথা হচ্ছে সুদর্শন প্রভু কম না সে গাড়ি ভিতরে রয়েছেন, তো হঠাৎ করে কোন না স্টার্ট করে দিয়েছেন, চাবিটা রয়েছিল স্টার্ট করে দিয়েছেন, আর সে তো জানতেনি স্টার্ট করবার দ্বারা কোণ হয়েছে না গাড়িটা আরম্ভ করে দিয়ে চালিবা, তো বড় বড় পাচিল সব ভাঙ্গিকি এখন দর্শন, তারপরে গাড়িটা স্টার্ট বন্ধ হয়ে রয়েছে, তো মানে কিছু কিছু জিনিসরে আমি করিবার মনে যেটা, আর কিছু কিছু সিম্পল জিনিস আছে সেটা আমাকে ন কহিলে করিবা উচিত, যেন লাইটটা জড়ুছে ভদ্রক মন্দিরে, তবে কোহাল না এটা আমার নিত্যমুক্তর দায়িত্ব, কিন্তু লাইট জড়ুছে 10টা পর্যন্ত, যদি আরো জন ভক্ত আসিকি লিভি দিয়ে তো কম তার সেবার সে বঞ্চিত হয়েছ, নিত্যমুক্ত কহ হ্যাঁ মো সেবাটা তো কাহিঁকি নেলু এরকম কহিব, আর সে খুশি হব প্রভু মু যাইপারিনি লাইটটা অফ করে দিয়েছেন আপনার ধন্যবাদ, এইভাবে ভক্ত কৃতজ্ঞতা স্বীকার করা দরকার, সে আর কহবে না না তু কাহিঁ বন্ধ করেদেলি মোর সেবাটা নেই নেই, বরং সে দুঃখী হওয়া দরকার যে মু এটা করিপারিনি এটা মোর অন্যায় হয়েছে, তার আর দুঃখ হওয়া দরকার, লাইটটা এত পর্যন্ত জড়িয়েছিল মোর দায়িত্ব ছিল মু করিপারিনি, এইভাবে নিজের মনের মধ্যে আমাকে শিক্ষা করা দরকার, ঘর ঘরে আমি ঘরে রহলে ইলেকট্রিক সুইচ মু দেখিছি, আমি যখন নাম প্রচার যাও গৃহস্থ ভক্ত মানে অনেক বাহার লোক বি অনেক ভক্ত অনেক সেটা লাইট জলে সঙ্গে সঙ্গে না এটা কারেন্ট বিল বেশি আপনারা যেত যাবে ফ্যান লাইটটা অফ করে দিকে যাবে, আবার সে নিজে আসিকি দেখে বন্ধ করে দিয়ে কাহিঁকি, আমি ঘরে রহলে করবি কি না আগে নিজকে পচার, মু যদি ঘরে বিবাহ করে মতো টঙ্কার উণা পড়ব উণা কে হবে উণা পড়ব টঙ্কার ସେଇ ଲେଖି ଏଇ ତୁମେ ଏଇଟା ବନ୍ଦ କରିବ, ଏଇ ଏଇଟା ସଫିସିଏଣ୍ଟ ପିଲା ତୁମେ ପଢ଼ିବ, ଏକ୍ସଟ୍ରା ପାୱାର ବାଲୁ ଦେଇଛ କାହିଁକି, ଏବଂ କହିକି ସବୁ ଦେଖିବ, ସେତେବେଳେ ଆମେ ଦେଖିବ, କିନ୍ତୁ ମନ୍ଦିର ଦ୍ୱାରା କରିବୁ ନାହିଁ। ଏଇଟା ହେଉଛି ଦୁଃଖ ବିଷୟ, ବୁଝିପାରୁଛୁ।
ସମସ୍ତଙ୍କର କାରଣ ପ୍ରଚାର ଥାଏ, ଏତେ ଗୃହସ୍ଥ ଭକ୍ତଙ୍କ କଥା ବୁଝିବା, ଏତେ ବ୍ରହ୍ମଚାରୀଙ୍କ କଥା ବୁଝିବା, ସବୁବେଳେ ସବୁକିଛି ହେଇପାରେନି। ଆମେ ବେଳେବେଳେ ଆଲୋଚନା କରୁ, ଏହା କରୁଛନ୍ତି ସେଇଆ କରୁଛନ୍ତି, ଗୋଟେ ଦେଖୁନାହାନ୍ତି, ଇଏ କରୁନାହାନ୍ତି, ଏଟା ମିଳୁନି, ସେଟା ମିଳୁନି, ଏଟା ହେଲାନି, ସେଟା ହେଲାନି, ବେଳେବେଳେ ଆଲୋଚନା କରୁ। ଅର୍ଥଟା ନଥିଲା କିନ୍ତୁ ଆମ ଦେହ ପା ଭଲ ନାହିଁ, ଆମକୁ ଦେଖିଲେନି, ଇଏ କଲେ, ଆମକୁ ଦେହ ପା ଭଲ ଅଛି ନା ଆମେ କେହି ବିଚାର କରୁନୁ, ଆମେ କେହି ପଚାରିନୁ ପତ୍ରଟି ଭଲ ଅଛି କି ଖରାପ ଅଛି କି ତା'ର ଚିନ୍ତାଧାରା ସେ କେମିତି ଅଛି ସେ କଥା କେବେ ଆମେ ପଚାରୁ, କିନ୍ତୁ ଆମେ କାହିଁକି ସୁବିଧା ଦିଆଗଲାନି, ଆମର ଅସୁବିଧାଟା ହେଲା, ସିଏ କାହିଁକି ଦେଖିଲେ ନଥରଟି ବେଳେ ବେଳେବେଳେ ଆମର ଭାବନା ଆସେ। ଏଇ ଯେଉଁ ଭାବନାରେ ଏକ୍ଚୁଆଲି ଦୁଃଖୀ ବି ହଉ, ବହୁତ କ୍ଷେତ୍ରରେ ଦୁଃଖୀ ବି ହେଇଛୁ ବହୁତ କ୍ଷେତ୍ରରେ, ତ ଆମ ଗାଡ଼ି ଦେଲେ ସହଯୋଗ ନ କରିପାରିଲେ ମନରେ ବହୁତ ଦୁଃଖ, ଏମିତି ଗହଳିଗଲା ପଡ଼େ, ବହୁତ ଦୁଃଖ, ବହୁତ କଥା ହୁଏନି। ତ ଏଇ କ୍ଷେତ୍ରରେ ଜଣେ ଅଥରିଟି ଏଇଟା ତ ଯଦି ଏତେ ଏମିତି ବହୁତ ଜଣ ଭକ୍ତଙ୍କର ମନରେ ଅସନ୍ତୋଷ ଥିବ, ସେ ତ ଜଣେ ଅପରାଧ ତ ଅଥରିଟି ପ୍ରତି ହେଉଥିବ ନା କ'ଣ ନା, ବେଳେବେଳେ କ'ଣ ବୁଝି ଉଠୁ ନାହିଁ, ତ ଭକ୍ତ ଅସନ୍ତୋଷ ରହୁଛନ୍ତି, ସେଥିରେ କ'ଣ କରାଯିବ ପରିସ୍ଥିତି।
ନୈନଜି ଭକ୍ତ ଅସନ୍ତୁଷ୍ଟଟା ହେବା ଉଚିତ ନା, କିନ୍ତୁ ସେ ଭକ୍ତଟାକୁ କିଛି ଉପଲବ୍ଧି କରିବା ଦରକାର ଯେ ସେ ଅସନ୍ତୁଷ୍ଟ ହେଉଛି କ'ଣ ପାଇଁ, ତାର ନିଜର ସ୍ୱତନ୍ତ୍ରତା ପାଇଁ ସେମିତି ବୁଝିବାକୁ ପଡ଼ିବ। ଯଦି ଜଣେ ଅଥରିଟି ଯଦି ସେ ଭକ୍ତର ସବୁକିଛି ଦେଉଛି କିନ୍ତୁ କେତେବେଳେ ସ୍ୱତନ୍ତ୍ର ଜିନିଷ ପାଇବା ପାଇଁ ଚାହୁଁଛନ୍ତି, ସେଇଟା ଅନେକ ସମୟ ଆମେ ବୁଝିପାରୁନୁ। ଆଉ ଅନେକ ସମୟ ଆମେ ଚିନ୍ତା କରୁ ଖାଲି ମୋର, କିନ୍ତୁ ଅଥରିଟି ଦେଖେ ବିଭିନ୍ନ ଜିନିଷ, ଜଣେ ଅନେକ ଜିନିଷ ଦେଖେ, ଆମେ ଗୋଟିଏ ଜିନିଷ ଦେଖୁ ମୋରଟା, ହଁ କି ନା, ଯେତେବେଳେ ମୋର ରହିଥିବ ତାହେଲେ ସେଠାରେ ସେ ଯଦି ଅସନ୍ତୁଷ୍ଟ ହୁଏ ଅପରାଧ ହେବନି, ସେ ଯଦି ଅସନ୍ତୁଷ୍ଟ ହେଇକି ଚାଲି ବି ଯାଏ ସେ ଭକ୍ତ କିଛି ଅସୁବିଧା ସେ ରହିବ, କିନ୍ତୁ ସେ ଯେହେତୁ ମୋର, କିନ୍ତୁ ଯଦି ଭଗବତ ଭକ୍ତିର କିଛି ଇଚ୍ଛା କରି ଅଥରିଟି କରେ ତାହେଲେ ତାର ଅପରାଧ ହେବ। ଇଚ୍ଛା କରି କାହାକୁ ଯଦି ମାନେ ନ ଦିଏ, କୌଣସି ସମୟ ଅନେକ ସେବା ଦେଖିବା ଦ୍ୱାରା କିଛି ଯଦି ଭୁଲ ହେଇପାରେ, କିନ୍ତୁ ସେଇ ଭକ୍ତକୁ ବି ଆଗିକି ଆସିବା ଦରକାର। ଗୁରୁମାଥ କହୁଥିଲେ, ମୁଁ କାଲି ମାନେ କହୁଥିଲି ଯେ ଜଣକୁ ନିଜକୁ ବି ଆଗିକି ଆସିବା ଦରକାର ଅଛି, ଯେ ସ୍ମରଣ କରିବା ଯେ ଏ ତ ଅନେକ ଜିନିଷ ଦେଖୁଛନ୍ତି, ହୁଏତ ଭୁଲି ଯାଇଛନ୍ତି ମୁଁ ଏଠି ରହିଛି, ମୁଁ ଗୋଟେ ଜିନିଷ ପାଇନି, ଯେ ମୁଁ ଏଇଟା ପାଇନି, ସେଥିପାଇଁ ତ ଡିପାର୍ଟମେଣ୍ଟ କରାହେଇଛି କ'ଣ ନା, ତୁମେ ଭକ୍ତର ଔଷଧ ଦେଖିବ ବା ତା ରୋଗ ହେଲେ କ'ଣ କ'ଣ ଦେଖିବ, ବସ୍ତ୍ର ପାଇଁ ତୁମେ ଏଇଟା ଦେଖିବ, ଜଣକୁ କରାହେଇଛି ଡିପାର୍ଟମେଣ୍ଟ, ସେଥିପାଇଁ ସେଇ ଭକ୍ତର ଉଚିତ ସେ ଡିପାର୍ଟମେଣ୍ଟର ଯେ ଭକ୍ତଟା ଅଛି ତା ପାଖରେ ଯାଇକି ଚାହିଁ ନେବ, ହେଲେ ମୂଳ ଅଥରିଟିର ଅସୁବିଧା କ'ଣ ଅଛି। ତ ଆମେ କ'ଣ କରୁଛୁ ନା ମୂଳ ଅଥରିଟିକୁ ଦୋଷ ଦେଇଦେଉଛୁ, ହଁ ଆମର ଦେଖିବା ଦରକାର ଯାହାକୁ ଦାୟିତ୍ୱ ଦିଆଯାଇଛି ସେ ଫଲୋ କରୁନି, ସେଇଟା ଆମର ଆସିକି କହିବା ଦରକାର। ଆଉ ପୁଣି ସମସ୍ତ ସମାଧାନ ହେବ ଯେତେବେଳେ ଆମେ ଯଦି ମିଟିଂ କରିବା, ବସିକରି ମଝିରେ ମଝିରେ ମିଟିଂ କରିକିରି କେଉଁ ଡିପାର୍ଟମେଣ୍ଟରେ କ'ଣ ଅସୁବିଧା ହେଇଛି ସେମାନେ କହିବେ, ଯେମିତି ତୁମେ କହୁଥିଲ ଏ ଭକ୍ତମାନେ ଏତେ ଗାମୁଛା ନେଇ ନେଉଛନ୍ତି, ଏତେ ଜିନିଷ ଆମେ ମିଟିଂ କରୁଥିଲା ତୁମେ କହୁଥିଲ, ତାହେଲେ ସେଇ ଭକ୍ତର ଯେ କିଏ ଅନ୍ୟାୟ କରିକିରି ନେଉଛି ସହ, ସେତେବେଳେ ଯେତେବେଳେ କୁହାହେଲା ଲିଷ୍ଟ ରଖ, ତାକୁ ଗାଳି ଦିଆହେଲାନି ଲିଷ୍ଟ ରଖ, ତେବେ ସେ ନିଜେ ଦେଖିକି ଲଜ୍ଜିତ ହେବ। ତେବେଳେ ପ୍ରତ୍ୟେକଟା ଜିନିଷ ବିଚାର କରିଲେ ତା ଅତିରିକ୍ତ ସୁରକ୍ଷା ରହିବ, ଆଉ ଅପରାଧୀ ହେବ, କେହି ଦୁଃଖ ପାଇବନି। ତେଣୁ ଆମକୁ ପନ୍ଥାଟାକୁ ବି ଚେଞ୍ଜ କରିବାକୁ ପଡ଼ିବ, ଯେମିତି ନ ହଉ ଅପରାଧ, ଭକ୍ତ କଷ୍ଟ ନ ପାଉ, ସେଥିପାଇଁ ଆମକୁ ଡିପାର୍ଟମେଣ୍ଟ କରିଦିଆ ହେବ କିଛି କିଛି ଜିନିଷ, ଆଉ ଭକ୍ତମାନଙ୍କୁ ମଝିରେ ମଝିରେ ଇଷ୍ଟଗୋଷ୍ଠୀ କରି କୁହାହେବ ତୁମର ଯଦି କିଛି ଜିନିଷ ଶରୀରରେ କ୍ଷତି ହେଲେ ଏଇ ପ୍ରଭୁ ଦେଖିବେ, ସେ ଯଦି ନ ଦେଖୁଛନ୍ତି ସେତେବେଳେ ଆସିକରି କହିବ ମୋତେ। ଏଇଭଳିଆ ପରସ୍ପର ଯେତେବେଳେ ଆମେ ଆଦାନ ପ୍ରଦାନ କରିବା ତାହେଲେ ସମସ୍ତେ ଭକ୍ତ ବି ବୁଝିପାରିବେ ଯେ ନା ଆମ ପାଇଁ ଏଇ ସିଷ୍ଟମ ଦିଆହେଇଛି, ଆମେ ସେ ସିଷ୍ଟମଟାକୁ ଫଲୋ କରିବା। ସେଟା ତାଙ୍କ ଫଲ ନ କରିକି ଯଦି ଦୋଷ ଦେବା ତାହେଲେ ସେ ଅଥେଣ୍ଟିକ କିଛି ନାହିଁ, ବୁଝିପାରୁଛ, ଅସୁବିଧା ହବ। କିଛି ବ୍ୟକ୍ତିଗତ ଜିନିଷଟାକୁ ଭକ୍ତମାନଙ୍କୁ ଏଡ଼େଇବାକୁ ପଡିବ। ସ୍ୱତନ୍ତ୍ରତା ହେଉଛି ମାନେ ଦୁର୍ବୁଦ୍ଧି। ବ୍ୟକ୍ତିଗତ ଜିନିଷ ଯଦି ଆସେ ସେଟା ଆମେ ଏଠି ରହିଛେ ସମସ୍ତେ ଇସ୍କନର ସେବା କରିବା ପାଇଁ। କିଛି କିଛି ଜିନିଷ ବ୍ୟକ୍ତିଗତ ହେଲେ ଅସୁବିଧା, ଦେଖ ତୁମେ କହିଲ ତ ଏ ତୁମେ ମୋବାଇଲରେ ଏ ସମସ୍ତ ଜିନିଷ ବେଶୀ ସମୟ ଦେଖିବନି, ଆଉ ଜପ କରୁ କରୁ ତୁମେ କାହିଁକି ଏଇଟା ଦେଖୁଛ ଏବଂ କହିଲ, ତ କେତେ ଥର କହିବ, ଦୁଇ ଚାରି ଥର, ଦଶ ଥର କହିବ। ଏବେ କାହାର ଗ୍ରହଣର ଦାୟିତ୍ୱ କାହାର, ଯାହାକୁ କୁହାହେଇଛି ସେ ଯଦି ଗ୍ରହଣ ନା କରେ ତାର କ୍ଷତି ଘଟିବ। ସେତେବେଳେ ଆମେ ଯଦି ଅତିଥିକୁ ଦୋଷ ଦେବା, ଅତିଥି କାହିଁକି ମୋତେ କହୁଛନ୍ତି ସବୁ ସମୟ, ଏଇଟା କାହିଁକି ମୋତେ କହୁଛନ୍ତି, ଏବେ କହିଲେ କ'ଣ ହେବ। ସେ ରାଗିଲେ ସେ ତାଙ୍କର ରାଗଟା ବା ତାଙ୍କର ଯେ ଅସନ୍ତୁଷ୍ଟିଟା ସେଟା ଅପରାଧ ନୁହେଁ, ବରଂ ତାର କ୍ଷତି, ସେଇ ଭକ୍ତର କ୍ଷତି, ହଁ କି ନା, ସେଇ ଭକ୍ତର କ୍ଷତି, ତୁମର କ୍ଷତି ନୁହଁ। ହଁ ଏବେ ଦେଖ ଆମେ ଆଶା କରିପାରିବାନି ଯେ ଏଠି ସମସ୍ତେ ରହିପାରିବେ, ଆମେ ଆଶା କରିପାରିବାନି, କିନ୍ତୁ ଆମେ ଯଦି ନିଜେ ଗ୍ରହଣ ନ କରିବୁ ତୁମେ କାହିଁକି ରକ୍ଷା କରିବନି। ଜଣେ ଯଦି ନିଜେ ବୁଝେ ଯେ ନା ମୁଁ କଣ ଉଦ୍ଦେଶ୍ୟରେ ମନ୍ଦିର ଆସିଛି, ସେ ଉଦ୍ଦେଶ୍ୟଟାକୁ ଯଦି ସେ ନ ବୁଝେ, ସିମ୍ପଲ ଜିନିଷରେ ସେ ଦୋଷ ଦେଇକି ଯାଉଛି, ତା ନିଜର ହୃଦୟର ଜିନିଷଟା ଆଗେ ପ୍ରକାଶ କରିବାକୁ ପଡିବ, ବୁଝିପାରୁଛ। ଆମେ ଭାବୁଛେ ଯେ ତାଙ୍କ ଦ୍ୱାରା ସେ ପଳେଇଗଲେ, କିନ୍ତୁ ଆମର ସୁଖ ଭାବରେ ଗୋଟେ ଜିନିଷ ଭିତରେ ହେଇକି ରହିଛି, ସୁଖ ଜିନିଷ, ଆମେ ସେଟାକୁ ପ୍ରକାଶ କରୁନୁ। କେମିତି ମୁଁ ଏଠୁ ଯିବି ଆଉ ଗୋଟେ ଛୋଟ ଜିନିଷକୁ ଦେଖିକି ଯାଉଛ, ଏଇଟା ମୋର ଉପଲବ୍ଧି ପ୍ରାକ୍ଟିକାଲ, ହଁ ତାହେଲେ ମୁଁ ଯାଇପାରିବି, ଏଇଟା କିଛି ନା ଅତିରିକ୍ତ ଦୋଷ ନାହିଁ, କିନ୍ତୁ ଅନ୍ୟ ଲୋକ ପାଖରେ ଆମେ ଛଡ଼ି ଦେଉଛେ। ତାପରେ ଅନ୍ୟ ଲୋକ ହେଲେ ପୂର୍ଣ୍ଣଚନ୍ଦ୍ର ଏଇରକମ ସେରକମ ସେ ଦେଖୁନାହାନ୍ତି, ଏଇଟା ଅସଲ କଥା ନୁହେଁ। ଭିତରେ ଗୋଟେ ଜିନିଷ ଆଗରୁ ବସା ବାନ୍ଧିକି ଅଛି, ସେଟା ଆମେ ପ୍ରକାଶ କରୁନେ, ସେଇଟା କେମିତି ନଷ୍ଟ କରିବା, ସେଇ ଭିତର ବସାଟାକୁ ଭାଙ୍ଗିବା, ସେଟା ଯଦି ଆମେ କହିକିରି ଅତିରିକ୍ତି ନ ଶୁଣନ୍ତି ତାହେଲେ ଖରାପ ଅତିରିକ୍ତି। ସେଇ ବସାଟାକୁ ଆଗେ ବାହାର କରିବାକୁ ପଡିବ, ଯେ ବସାଟା ବାନ୍ଧିଛି, ଯେ ଯେଉଁ ଜିନିଷଟା ମୋତେ ଅନ୍ୟର ଦୋଷ ଦେଖାଉଛି ସେଇ ବସାଟା କ'ଣ, ସେଥିରେ ଆମେ ସାଧୁସନ କରିକିରି ଧରିବା ପାଇଁ ଚେଷ୍ଟା କରିବା, ସେ ବସାଟା ମୋ ମଧ୍ୟରେ କ'ଣ ବାନ୍ଧିକି ଅଛି। କିନ୍ତୁ ବାହାନା ଦେଇକିରି ଚାଲି ଯାଇକିରି ଅତିରିକ୍ତ ଦୋଷ ଦେବାଟା ସେ ଅପରାଧ କରୁଛି, ବୁଝିପାରୁଛ। ତେଣୁ ସୁଖ ସୁଖ ଜିନିଷ ବିଚାର କରିବାକୁ ପଡିବ। ରାମାଚାର୍ଯ୍ୟ କହୁ
ମାନେ ଯେତେ ଜଣ ମାନେ ଏଇ ଜଡ଼ ଜଗତରେ ଅଛେ ସମସ୍ତଙ୍କର ତ ଦୋଷ ଅଛି, କିଛି ସ୍ୱତନ୍ତ୍ରତା ଅଛି, ଦୋଷ ଦର୍ଶନ ଅଛି, ସେଇପାଇଁ ତ ଆମେ ଭଗବାନ ଠାରୁ ଅଲଗା ହେଇକି ଅଛେ। କିନ୍ତୁ ଆଟଲିଷ୍ଟ ଭକ୍ତି ଜଣ ଆସି ଏତିକି ଜାଣିପାରୁଛେ ଯେ ସ୍ୱତନ୍ତ୍ରତା, ବ୍ୟକ୍ତିଗତ ସ୍ୱତନ୍ତ୍ରତା ମାନେ କମ୍ କରିବା ପାଇଁ ପଡିବ ଧୀରେ ଧୀରେ, ବା ଦୋଷ ଦର୍ଶନ କମ୍ କରିବା ପାଇଁ ପଡିବ, କିନ୍ତୁ ଚାହିଁକି ବି ଆମେ ବେଳେବେଳେ କରିପାରନ୍ତି ନାହିଁ, କାରଣ ଆମ ପ୍ରିଭିୟସ୍ ହିସାବରେ କରିପାରନ୍ତି ନାହିଁ, ତ ସେସବୁ କେସ୍ରେ କ'ଣ
କରାଯିବ। ହଁ କୃଷ୍ଣ ଅର୍ଜୁନକୁ ତ ଏଇ କଥା କହିଥିଲେ, ଅର୍ଜୁନ କୃଷ୍ଣଙ୍କୁ ଏଇ କଥା କହିଥିଲେ ନା, ଯେ ଆମେ ଚାହୁଁନୁ ଜାଣିଛୁ କିନ୍ତୁ କାହିଁକି ଏଇଟା ହେଇଯାଉଛି, ଚେଷ୍ଟା କରୁଛୁ ବି ମୁଁ ଏଇଟା ପାପକର୍ମ କରିଥାଏ ନା, ଏଇ ଖରାପ ଜିନିଷ କରିଥାଏ ନା, କୃଷ୍ଣ କହିଲେ ନା। ତେଣୁ ଆମକୁ ବୁଝିବାକୁ ପଡିବ ଯେ କୃଷ୍ଣ ଯେ କହିଲେ ରଜଗୁଣ ତମଗୁଣ, ଆମେ ଜ୍ଞାନ ଅର୍ଜନ କରିଛେ, ତ ମୁଁ କେଉଁ କେଉଁ ଜିନିଷରେ ଆସକ୍ତ ହେଉଛି, କ'ଣ ପାଇଁ, ତ ମୋର ଖାଦ୍ୟଟା କେମିତିକା ହେଉଛି, ମୋର ଚାଲିଚାଳନଟା କେମିତିକା ହେଉଛି, ତେବେ ସେତେବେଳେ ମୁଁ ଜାଣିବି ତାହେଲେ କ'ଣ ପାଇଁ ମୁଁ ଚାହେଁନା ହେଇଯାଉଛି, ସେତେବେଳେ ଆମେ ବୁଝିପାରିବୁ ମୁଁ ଚାହୁଁନି ହେଇଯାଉଛି କ'ଣ ପାଇଁ, ସେତେବେଳେ ମୋର ଚାଲିଚଳନ, ଖାଦ୍ୟ, ମନୋବୃତ୍ତି, ମୋର ଦେଖିବା ଶୁଣିବା କୋଣ ଆଡ଼କୁ ଅଛି, ସେଟା କେମିତି ଯିବ? ଆଜି ଦୁପହରେ ମୁଁ କହୁଥିଲି କେମିତି ଯିବ ନା, ଆମେ ଯେତେବେଳେ ସ୍ପିରିଚୁଆଲି ଜିନିଷଟାକୁ ବଢ଼େଇବା, କିନ୍ତୁ ଆମେ ବଢ଼େଇବାନି ସ୍ପିରିଚୁଆଲି ଜିନିଷଟାକୁ, ତାହେଲେ କେମିତି ଯିବ? କୃଷ୍ଣ କହିଲେ ନା, ବିଷା ବିନିବର୍ତ୍ତନ୍ତେ ନିରାହାର ସଦେହୀନ ରସ ବର୍ଜନ ରସୁପ୍ୟସ ପରମ ଦୁଷ୍ଟ ନିବର୍ତ୍ତ। ଆମେ ଭଲ ଜିନିଷଟା ଜାଣୁଛେ କରିପାରୁନେ, କିନ୍ତୁ ଆମକୁ ଇଚ୍ଛା କରିକି ବଢ଼େଇବାକୁ ପଡ଼ିବ। ମୁଁ ଯାଉନି ନା, ମୋର ଏଇଟା ବଢ଼ୁଛି, ମୁଁ କହି ଚାହୁଁନି ତେବେ ମୋର ବଢ଼ିଯାଉଛି ନା, ମୁଁ ତାହେଲେ ଭାଗବତ ଗ୍ରନ୍ଥ ମୁଁ ପଢ଼େନି, ମୁଁ ବେଶୀ କରି ପଢ଼ିନି, ମୁଁ ଜପଟା ଠିକ କରି କରୁନି, ମୁଁ ତୁଳସୀ ସାମ୍ନାରେ ବସିକି ଶୁଣିନି, ଶୁଣି ଶୁଣି କରିନି। ଏବେ ନିଜକୁ ଚେଷ୍ଟା କରିବାକୁ ପଡ଼ିବ ଭକ୍ତିର ଜିନିଷଟାକୁ ବଢ଼େଇବା ପାଇଁ। ତାହେଲେ ତ ମୋର ଯେ ରଜଗୁଣ ତମଗୁଣର ଯେ ଖାଦ୍ୟ ପ୍ରତି ଆସକ୍ତି, ଖରାପ ଜିନିଷ ଶୁଣିବା ପ୍ରତି, ଖରାପ ଜିନିଷ ଦେଖିବା ପ୍ରତି ଯେ ଆସକ୍ତିଟା ମୁଁ ଚାହେଁ ନା କରିବ କିଛି, ସେତେବେଳେ କମିବ, ନହେଲେ କମିବନି। ଆମେ ଯଦି ଏଟାକୁ ବଢ଼େଇବା, ମୁଁ ଦେଖିବାର ଜିନିଷ ବିଗ୍ରହ ନା, ମୁଁ ମନ୍ଦିରକୁ ଘନ ଘନ ଯିବି, ମୁଁ ସେଠି ଦେଖିନି, ସେଠି ବସିକି ଜପ କରିନି, ତାହେଲେ କ'ଣ ହେଲା? ସେଠି ବଢ଼ିଗଲ ଆଉ ଏଟା କମିଯିବ। ଥରେ ଗୋଟେ ବୀରଭୂମିରୁ ଜଣେ ଡାକ୍ତର ଆସିଥିଲା, ଡାକ୍ତର ଆସିକିରି ସେ ରାଗି ଯାଇଛି, ଏକଦମ ରାଗିକିରି ଅନେକ କଥା କହୁଛି, ଇସ୍କନ ଭକ୍ତ ଏମିତିକା ସେମିତିକା ଏରିକମ ସେ ଜଣେ ପ୍ରଚାରକ ନେଇ ଆସିଛି ମୋ ପାଖକୁ, ଏଇ ଗାଳାଗାଳି କରୁଛି ଇସ୍କନ ଭକ୍ତମାନଙ୍କୁ। ମୁଁ କହିଲି କାହିଁକି ଗାଳାଗାଳି କରୁଛି, ତୁମେ କ'ଣ କର? ନା ମୁଁ ଡାକ୍ତର, ମୁଁ ବଡ଼ ଡାକ୍ତର, ସେ ପରିଚୟ କରିଦେଲା ଆମର ପ୍ରଚାରକ, ଜଣେ ସବୁଠୁ ବଡ଼ ଡାକ୍ତର, ତ କାହିଁକି ଇସ୍କନ ଭକ୍ତମାନଙ୍କ ପ୍ରତି ଏତେ ରାଗିକି ଦେଉଛ? ନା ମୋର ବାପା ଇସ୍କନ ଭକ୍ତ, ତୁମ ବାପା ଇସ୍କନ ଭକ୍ତ, ତ କ'ଣ କରୁଛନ୍ତି? ନା ସେ ଗାଳି ଦିଏ ସମସ୍ତଙ୍କୁ, ଆଉ ସେ ଯାଇକିରି ମୁଁ ଡାକ୍ତର ଜଣେ, ମୋର ବାପା ଯାଇକିରି ରାସ୍ତାରେ ଇସ୍କନ ଭକ୍ତ, ସେ କାସ୍ କେତେ ଏମିତିକା, ସେ ଇସ୍କନ ଭକ୍ତ ଏମିତିକା ଗାଳି ଦିଏ, ଘରେ ଖାଲି ଝଗଡ଼ା କରେ। ତୁମେ ପଚାରିଲି ସେ ତୁମ ବାପା କେତେ ଦିନ ଇସ୍କନ ଭକ୍ତ? ହେଲେ 3 ମାସ ହେଇଛି। ଓ 3 ମାସ ହେଇଛି, ଆଚ୍ଛା ତୁମ ବାପା କ'ଣ କରନ୍ତି ଇସ୍କନର ଶିକ୍ଷା ନେଇକିରି? ନା ସେ ଗୀତା ପଢ଼ନ୍ତି, କେତେ ସମୟ? 2 ଘଣ୍ଟା। ଆଉ କ'ଣ କରନ୍ତି? ନା ଜପ କରନ୍ତି, କେତେ ଘଣ୍ଟା? 2 ଘଣ୍ଟା। ତେଣୁ 4 ଘଣ୍ଟା ଜପ ମାନେ ଇସ୍କନ ଭକ୍ତଙ୍କ ସହିତ ମିଶି ଯାଇଛନ୍ତି। ତ ଆଚ୍ଛା କୁହନ୍ତୁ, ଏଇ 4 ଘଣ୍ଟା ତୁମ ବାପା ଗାଳି ଦିଅନ୍ତି, ତାସ୍ ପିଟନ୍ତି? ହେଲେ ନା, ତାହେଲେ ଏଇ 4 ଘଣ୍ଟା ବି ଆଗରୁ ତୁମ ବାପାର ଥିଲା ଯାଇକି ତାସ୍ ପିଟିବାର ଆଉ ଗାଳି ଦେବାର, ହଁ କି ନା? ହେଲେ ହଁ, ତାହେଲେ ଇସ୍କନର 3 ମାସ ଆସିକିରି 2 ଘଣ୍ଟା 2 ଘଣ୍ଟା ଗୀତା ଏବଂ ହରିନାମ କରିବା ଦ୍ୱାରା ତା 4 ଘଣ୍ଟା କମିଯାଇଛି ଗାଳି ଦେବାର। କଣ ଶ୍ରେଷ୍ଠ ଜିନିଷ ପାଇଲେ ଖରାପ ଜିନିଷ ଯିବ? ସେ ଆଗ୍ରହ କରିକି ଏଟା ଗ୍ରହଣ କରିଛି ଯୋଗୁଁ ତା 4 ଘଣ୍ଟା କମିଯାଇଛି। ସେତେବେଳେ ସେ ଡାକ୍ତରକୁ ଚୁପ୍, ଆଉ କିଛି କହିଲେନି। ଠିକ ସେଇଭଳିଆ ଆମକୁ ଆଗିବାକୁ ପଡ଼ିବ, ଖରାପ ଜିନିଷଟା ମୋ ପାଖରେ ଅଛି, ମୁଁ ଜାଣୁଛି କରିପକୁଛି, ଶାସ୍ତ୍ରରେ କହିଲା ମୋତେ ଆଗିବାକୁ ପଡ଼ିବ, ଗ୍ରହଣ କରିବାକୁ ପଡ଼ିବ, ତେଣୁ ମୋତେ ଏବେ ଇଚ୍ଛା କରିବାକୁ ପଡ଼ିବ। ଆଉ ମୁଁ ଯଦି ନ କରେ କହେ ମୋତେ ବାନ୍ଧି ନିଅ, ମୁଁ କୁଆଡ଼େ ପଡ଼ିଯାଉଛି, ଦୌଡ଼ିଟା ପକିଦିଅ, ଦୌଡ଼ି ଧର ମୁଁ ପକିଛି, ନା ମୋତେ ତୁମେ ବାନ୍ଧ, ମୁଁ ପାଉନି ଶକ୍ତି। ଆମକୁ କିଛି ଚେଷ୍ଟା କରିବାକୁ ପଡ଼ିବ ନା, ମୁଁ ରଜଗୁଣ ତମଗୁଣ ପ୍ରଭାବରେ ଖରାପ ଜିନିଷ ପ୍ରତି କୃଷ୍ଣ କହୁଛନ୍ତି ଆସକ୍ତ ହେଇପଡ଼ୁଛେ, ଅନ୍ୟାନ୍ୟ ଜିନିଷ ପ୍ରତି ମୁଁ ଚାହେଁ ନା, ଜୋର କରିକି ହେଇଯାଉଛି, କିନ୍ତୁ ମୋତେ ଯେତେବେଳେ ଜୋର କରିକି ଏବେ କୃଷ୍ଣ ସେବାରେ ଯୁକ୍ତ ହେବାକୁ ପଡ଼ିବ ବେଶୀ ସମୟ, ତାହେଲେ ଏକଦିନ ଖରାପ ଜିନିଷଟା ଯେଟା ଜୋର କରିକି ମୋତେ ଆସକ୍ତ କରୁଥିଲା ସେଟା ଗୋଟିଏ ଦିନ ପଡ଼ିଯିବ, ଏକଦିନ ଦେଖିବ ଆପେ ଆପେ ପଡ଼ିଯାଇଛି। ତୁମେ ଦେଖ ଏ ଭଦ୍ରକରେ ଏବେ ମନ୍ଦିର ହେଉଛି, ତୁମେ ଯେମିତି ରହୁଛ ବାଥରୁମ୍ ନାହିଁ, ପାଣି ପଡ଼ୁଛି, ଯେତେବେଳେ ଘରଟା ହେଇଯିବ ତୁମକୁ କେହି କହିଦେବ ଯେ ସେଇ ଘରକୁ ଯାଅ? ନା ତୁମେ ଆପେ ଆପେ ସେଇ ଘରେ ଯାଇକି ପଶିଯିବ, ହଁ କି ନା? ଆପେ ଆପେ ପଶିଯିବ, ତୁମକୁ କେହି କହିଦେବେନି ଯେ ଏଇ ଭଙ୍ଗା ଘରେ ରୁହ ନା, ଏଇଟା କର ନା, ତୁମେ ଆପେ ଆପେ ଯେତେବେଳେ ଭଲ ଜିନିଷଟା ଆସିଯିବ ଆପେ ଆପେ ଏଇଟା ଚାଲିଯିବ, ଖରାପଟା ମାନେ ଖରାପ ଘରଟା ତୁମେ ଆପେ ଆପେ ଭଲ ଘରେ ବସିଯିବ, ଏଇଟାକୁ ଆମକୁ କରିବାକୁ ପଡ଼ିବ। ଠିକ ଅଛି, ଆଜି ଆଉ ଶେଷ 9 ବାଜିଲାଣି, କାଲି ସାରା ଦିନ ପ୍ରଶ୍ନୋତ୍ତର ହବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଆଜି ବି ବ୍ରହ୍ମଚାରୀ କ୍ଲାସ୍ ହେଉଛି, କହିବେନି ନା ବ୍ରହ୍ମଚାରୀ କ୍ଲାସ୍ଟା ଅଲଗା, ମୋତେ ରାମନାରାୟଣ କହୁଛି ନା ନା ବ୍ରହ୍ମଚାରୀ କ୍ଲାସ୍ ଆମେ ଘରେ ଭିତରେ କରିବୁ, ନା ନା ଏ ବ୍ରହ୍ମଚାରୀ କ୍ଲାସ୍ ହଉ ଗୃହସ୍ଥ କ୍ଲାସ୍ ହଉ ସବୁ ଖୋଲା, କିଏ ଯଦି ଜଣେ ଗୃହସ୍ଥ ଲୋକ ଶୁଣିବେ ହବ ବ୍ରହ୍ମଚାରୀମାନଙ୍କ ପାଇଁ କେମିତିକା ହେବା ଦରକାର, ତାହେଲେ ଆମେ ବି ଗୃହସ୍ଥ ବି ବ୍ରହ୍ମଚାରୀ ପ୍ରଭାତ କହୁଛନ୍ତି, ସେମାନେ କେମିତିକା ଜଣେ ବ୍ରହ୍ମଚାରୀ ଯଦି ଭାବେ ନା ମୁଁ ଏଇଟା କରିପାରୁନି, ତାହେଲେ ଗୁରୁ ଆଦେଶ ନେଇକି ସେ ଗୃହସ୍ଥ ସେଟା ଜାଣିବ ନା, ଗୃହସ୍ଥ ଜୀବନରେ ବି ମୋତେ ବ୍ରହ୍ମଚାରୀ ହେବାକୁ ପଡ଼ିବ, ଖାଲି ଗୃହସ୍ଥ ହେଇଗଲେ ହବନି, ସେଟା କେମିତି ଯଦି ନ ଜାଣ ଥାକେ। ପୂର୍ବଦେବୀ ଦେବୀ ଭାଗବତରେ କହୁଛନ୍ତି, ତୁମେ ଗୃହସ୍ଥ ରଖ ଚାହୁଁଛ ତା ଆଗେ ପାକ୍କା ବ୍ରହ୍ମଚାରୀ ହୁଅ, ତାହେଲେ ପାକ୍କା ଗୃହସ୍ଥ ହେବ। ମୋ ପାଖକୁ ଯେତେ ଜଣ ଭକ୍ତ ଆସୁଛନ୍ତି, ମୁଁ ତୁମେ ପାଞ୍ଚ ଥର ଭାଗବତ ପଢ, ପାଞ୍ଚ ଥର, ତାପରେ ଗୃହସ୍ଥ ହେଇଯାଅ, କିଛି ଅସୁବିଧା ନାହିଁ। ତୁମେ ପଢ଼ିବନି ଆଉ ସେଟା ଶୁଣିକି ଗ୍ରହଣ କରିବନି, ଯଦି ଗୃହସ୍ଥ ହେଇଛ ସେବେ ବି ବ୍ରହ୍ମଚାରୀରେ ଯେମିତି ତୁମର ଉତ୍ପାଦ ହଉଥିଲା, କଷ୍ଟ ପାଉଥିବ, ଗୃହସ୍ଥ ହେଇକି ସେମିତି ତାକୁ ଅଧିକ ଉତ୍ପାଦ ହବ ତୁମ ଜୀବନରେ। କାହିଁକି ଭାଗବତରେ ଗୃହସ୍ଥ ଜୀବନ ସମ୍ବନ୍ଧରେ ଲେଖା ଅଛି। ଆମେ ଥରେ ଯାଇଛୁ ଗୋଟେ ଜାଗାକୁ, ଆମ ନିତାଇ ଦେବୀ ପ୍ରଭୁ ଭକ୍ତ ଆଉ ଗାଁର ଲୋକ ଝଗଡ଼ା ଲାଗିଯାଇଛନ୍ତି, ଆଗେ ତୁମେ ସଂସାରୀ ହେଇନ, ଗୃହସ୍ଥ ହେଇନ, ଏସବୁ ବ୍ରହ୍ମଚାରୀ ହେଇଛ, ତୁମେ କଣ ବୁଝିବ, ଆଗେ ସମସ୍ତେ ଭୋଗ କରିବାକୁ ପଡିବ, ଝଗଡ଼ା ଲାଗିଯାଏ। ନିତାଇ ଦେବୀ ପ୍ରଭୁ ସବୁ ସମୟରେ କଣ କହିବା ଲୋକ ଆର କହିକି ଏମିତି ଗାଁ ଲୋକ ମାନେ ରୁଣ୍ଡ ହେଇଯାଇଛନ୍ତି, ସେମାନେ ସବୁ ଗୋଟେ ପକ୍ଷ ନେଇ ନିତାଇ ଦେବୀ ପ୍ରଭୁ। ତ ମୁଁ ସ୍ନାନ କରିକି ଆସି ନୂଆ ଜାଗାକୁ ଯାଇଛେ, ମାନେ ଆମେ ପରିଚୟ ବି ନାହିଁ ଲୋକମାନଙ୍କ ସହିତ, ନିଜେ ରାନ୍ଧୁଛେ ଆଉ ସେଠି ଖିଆ ହବ, ଗୋଟେ ପ୍ରୋଗ୍ରାମ କରିବା ପାଇଁ ଆମେ ଯାଇଛେ, କେମିତି କରାଯିବ, ଗୋଟେ ଘରେ ଯାଇଛେ, କାହାରି ସହିତ କାହାରି ପରିଚୟ ବି ନାହିଁ, ଆଉ ସେଠି ଯାଇକି ଝଗଡ଼ା ଲାଗିଯାଇଛି, କାହା ଲୋକ କ'ଣ ଭାବିବେ ସାଧୁମାନଙ୍କ ପ୍ରତି, ଆଉ ରୁଣ୍ଡ ହେଇଯାଇଛନ୍ତି ଏମିତି। ତ ମୁଁ ସ୍ନାନ କରି ଆସିକି ଦେଖୁଛି ଏକଦମ ତୁମ ଝଗଡ଼ା ଲାଗିଯାଇଛି, ମୁଁ କହିଲି ଶାନ୍ତ ହୁଅନ୍ତୁ, ଶାନ୍ତ ହୁଅନ୍ତୁ, କ'ଣ ହେଇଛି ଆପଣଙ୍କର, ନା ଏଇ ବ୍ରହ୍ମଚାରୀ ଜାଣନ୍ତିନି, ଏ କ'ଣ ସାଧୁ ହେଇଯାଇଛନ୍ତି, କ'ଣ କଥା କୁହନ୍ତୁ, ନା ଏମିତି କଥା ଯେ ଏସବୁ ଭୋଗ ନ କଲେ କେମିତି ସବୁ ତ୍ୟାଗୀ ହେଇଯାଇଛନ୍ତି, ତୁମେ ସବୁ ତ୍ୟାଗ କରିଛ, ସବୁ କେମିତି ଭୋଗ କରତେ ହବ, ଆଗେ ଆଗେ ଏସବୁ ବିବାହ କରିବାକୁ ପଡ଼ିବ, ସଂସାର କରିବାକୁ ପଡ଼ିବ, ତାପରେ ତୁମେ ଜାଣିବ ସବୁକିଛି। ମୁଁ କହିଲି ବିଷ କ'ଣ କେମିତିକା, ସଙ୍ଗେ ସାଙ୍ଗେ କହିଲି ବିଷଟା କେମିତିକା, ବିଷଟା ଖାଇଲେ ମୃତ୍ୟୁ ହେଇଯିବ, ତ ଏଇଟା କି ପ୍ରାକ୍ଟିକାଲ ଆପଣମାନେ ଖାଇକିରି ଦେଖିଛେ କହୁଛନ୍ତି ନା ଶୁଣିକିରି କହୁଛନ୍ତି, ନା ନା ଆମେ ଶୁଣିଛୁ ବିଷ ଖାଇଲେ ମରିଯିବ, ତାହେଲେ ଭାଗବତରେ ଏସବୁ ଜିନିଷ ଏମାନେ ଜାଣିଛନ୍ତି ଶୁଣିଛନ୍ତି, ସେମାନେ ସେମାନେ ଚାଖିକିରି ଟେଷ୍ଟ କରିବାକୁ ଯାଇତେ ହୁଏ ନା। ସେଥିପାଇଁ ମୁଁ କହିଲି ଭକ୍ତ ବ୍ରହ୍ମଚାରୀ ଆଗେ ଗୃହସ୍ଥ ହେବାର ଯେ ସମସ୍ତ ସିଷ୍ଟମ ଭାଗବତରେ ଅଛି, ସେଟା ଶୁଣ ଜାଣ, ତାପରେ ଗୃହସ୍ଥ ପୂର୍ବଦିନ ସେ ପାକ୍କା ଗୃହସ୍ଥ ହେବ, ଆଉ ତାପରେ ସେ ସନ୍ନ୍ୟାସ ପାକ୍କା ସନ୍ନ୍ୟାସ। ଆଉ ଜଣେ ବ୍ରହ୍ମଚାରୀ ଏଇ ସମସ୍ତ ଜିନିଷ ଜାଣିକିରି, ସେଥିପାଇଁ ଗୁରୁକୁଳରେ 25 ବର୍ଷ ସେ ଜାଣିକିରି ସେ ଯେତେବେଳେ ବ୍ରହ୍ମଚାରୀ ଜୀବନ କରିବ, ତାହେଲେ ସେଇଠି ଯେତେବେଳେ ସନ୍ନ୍ୟାସ ହେବ ସେ ପାକ୍କା ସନ୍ନ୍ୟାସ ହେବ। ପୂର୍ବା ତାତ୍ପର୍ଯ୍ୟ ଶୁଖୁଛନ୍ତି, କିନ୍ତୁ ଆମେ ପଢ଼ିବାନି ଶୁଣିବାନି ଅର୍ଜନ କରିବାନି, ଖାଲି ଚଞ୍ଚଳ ହେବ ଦୋଷ ଦେବ, ସେଥିପାଇଁ ଚେଷ୍ଟା କରିତେ ହେବ କିଛି ସାଧୁ ସଙ୍ଗ କରିକି ନିଜକୁ କିଛି ନେବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ବଂଶା କଳ୍ପତରୁ ବ୍ୟସ୍ତ କୃପା ସିନ୍ଧୁ ରହିବ ପତିତାନ ପାବନେ ବୈଷ୍ଣବ ଦାୟକ ଠିକ ଅଛି। ଗୁରୁ ମହାରାଜ କି ଗୌରମାନନ୍ଦେ ଆମେ ରହିଛୁ।